भगवते वासुदेवाय। श्रीमद्भगवद गीता द्वितीय अध्याय 65 नंबर श्लोक मैंने पढ़ुले प्रसाद सर्वदुखान हानि उपजाते प्रसन्न चेष्टा चेतस यासु बुद्धि परिष्ठते। जन प्रसन्न चित्त व्यक्ति हेले तार बुद्धिटा स्थिर रहिबो। आ प्रसन्न चित्त हो गले कौन हम प्रसाद सर्वदुखान द्वित प्रकार त्रितापर दुख रही ये केवे भगवान कृपा नहले मानसिक जो सुख दुख रोटे विकार मनटा गोटे एमती प्रभुंर जहाँ कहती प्रदत्त जिनस सुख को दुख करुच दुख को सुख करुच अनित्य को नित्य कर नित्य को अनित्य कर मानसिक संसार टा गोटे कह परमार्थर विचार दृष्टि संसार किसी नुह संसार हूँ मन या मन जो संसार मन किसी कामना मन पाई संसार से सत्य नुहे संसार जहाँ दृश्यमान हूँ सुखकर बोली सत्य नुहे मनर जिनस ना मन तो अनुकूल कै मन प्रतिकूल कै मन द्वारा सब चल कौन जिनस विचार कर जड़ जगत सब जिन जड़ बोली धरी दिया जाए आप यदि भगवत सेवार युक्त हो चेतना उन्मेष होगा कौन जिन जड़े भी नहीं सीला चिन्मय कि भगवान सहित युक्त नाला पर्यत जड़ चेतन बहुत दुख अशांति प्रसाद सर्वदुखान हानि उपजाए भगवान कृपा नहले त्रिगुणात्मिक जो दुख गुड़ाक रही मानसिक दुख शारीरिक दुख देवता मान प्रदत्त जो दुख गुड़ाक व्यक्ति हम स्थिर हो पारे मुक्त हो पारे प्रसन्न चेतसा यहासु बुद्धि पर प्रसन्न चेतस ता बुद्धि स्थिर बुद्धि स्थिर ना तुम बुद्धि स्थिर ना तुम्हें सुख केपर बुद्धि गोलमाया करदे ना बुद्धि गोटे गोलमाया करदे ठीक ये शत्रु ये मित्र ये सुख ये दुख आ बुद्धि मालिक है आत्मा आम तो आत्मास्थित जापर आत्मा परमात्मा द्वारा से कंट्रोल होते परमात्मा यदि कृपा करेंगे प्रसन्न प्रसाद सर्वदुखान तेनालीर जो टोटाल प्रोसेसटा रोचे आम कमी भगवान सहित भगवान खुशी टे कर प्रीति कर पूर्व सका सुनते पूर्व से कहता आम कौन विशेष योग्यता आवश्यक ही नहीं एमती दरकार नहीं बहुत ज्ञानी गुट हवाक पड़ो बहुत गुट स्कलार हवाक पड़ो पूर्व तुम किसी न जाणी भी तो कृष्ण को तुम भल पाई पारे कृष्ण को जापर जथेष पूर्वकाल लोक मैंने बहुत शास्त्रज्ञ थे प्रवचन पाठ प्रवचन आजिकल प्रवचन 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 मुंड सब लोग पगल हो आगर लोक मैंने सेमती नी हरिकथा श्रवण कीर्तन भक्तिर अंग कि तुम दृढ़ विश्वास ना चित्त विक्षोभ अच्छी तुम बहुत तुम हजार कथा शुणिले कौन टा कथा लक्ष लक्ष कथा चलती स्वभाव किसी कार बदल चार जो सीम कथा सी कैसे गोटे कर्ण लंपट कर्ण रसायन भाया माइंड टाक खाली कंट्रोल करने शुणा कथा कि तार प्रगति कर गोटे सम्बन्ध कार भगवान सहित तार उद्देश्य निर्मल रोनी ना मुझ प्रभु को सुख देवी श्रवण कीर्तन जहाँ सब कर गोटे काम पाई ना केमती कृष्ण को सुख देवी कारण कृष्ण को सुख न दे पारे आ सब जिते रे परमात्मा तो सुखी पारे नी कृष्ण अंश परमात्मा सुखी पारे ना आत्मा केमी सुखी हम बुद्धि केमती ठीक रहा मन केमी ठीक रहा इंद्र केमती ठीक रहा शरीर केमती ठीक रहा कौन जिन ठीक रहा तो प्रसाद स्थिर बुद्धि हेले केमती भगवान सहित जोगी जन युक्त हो पार आ भगवान कृपा लाभ कर भगवान कृपा लाभ कले ही जड़े हानि उपजाए शरीर पीड़ा जे हम ना नुहे जमी ना जे शरीर पीड़ा हमने शरीर पीड़ा हेल्ला किसी असुविधा ना शरीर पीड़ा सहित मानसिक चेतनाटा अलग चेतना स्तर से रही ना चेतना स्तर में भगवान रही है जन साधु से स्तर को गले भगवान कृपा स्वर छाड़ब कि ना तो वृद्ध अवस्था आस ना तार कृष्ण चेतनार किसी जो उन्मेष है कृष्ण चेतनार तार जो स्थिति रही है कितने परिवर्तन हम ମାନେ ଦୁଃଖ ବେଳେ ଜଣେ ବିରକ୍ତି ଭାବ ଆସୁଛି, ଦୁଃଖ ବେଳେ ସର ଦୁଃଖ ବେଳେ ତାର ଇତର ଚିନ୍ତା ଆସୁଛି, ଅସହାୟ ଆସୁଛି, ସାଧାରଣ ସେ ଜିନିଷ ଆସିବ ତାର କୃଷ୍ଣଙ୍କୁ ସ୍ମରଣ କରିବ। ଆମର ଟୋଟାଲ ଜିନିଷଟା ଚାଲିଛି, ଆମର ଯେଉଁ ପ୍ରୋସେସ୍ଟା କେମିତି ଆମ ଚେତନା ସ୍ତରରେ କୃଷ୍ଣ ରହିବ, ଏଇଟା ସତ୍ୟ ଜିନିଷ ନା। କୃଷ୍ଣଙ୍କ ପାଖରୁ ସବୁ ଜଗତର ସବୁ ଜିନିଷ ଆସିଛି, ଆଉ ତାଙ୍କୁ ଛାଡ଼ିଦେଲା ପରେ ଆମେ ଯାହା ସବୁ ଜିନିଷ ଚିନ୍ତା କରିବା ସେଥିରେ କେବଳ ଦୁଃଖ ଆସିବ। ସେଥିରେ ଭଗବାନ ଗୋଟେ ସର୍ଟରେ କହିଦେଇକି ଚାଲିଗଲେ, ମନମନା ଭାବ ମଦଭକ୍ତ ମଜ୍ଜାଜି ମାଙ୍ଗ ନମସ୍କୃ ସବୁ ମତ ମାମ ସବୁ କହିଦେଇଗଲେ, ମୋତେ 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 କହିଦେଇଗଲେ। ସେ ଗୋଟେ ଶ୍ଳୋକ ଦେଖ କେମିତି ଲାଗିଲା, ମନମନା ମମ ଲାଗିଲା, ମନମନା ଭବ ମଦଭକ୍ତ ମଜ୍ଜାଜି ମାଙ୍ଗ ନମସ୍କୃ ଏକାଥର ଲାଗେ, ମାମ ଏବେ ଆସିଛି ଆସି ସତ୍ୟନ୍ତି ପ୍ରତି ଜାଣି ପ୍ରିୟ ଆସି ସବୁ ମାମ ଏବ ମାମ ଏବ ମାମ ମାମ ଲଗଉଛନ୍ତି। ମନରେ ଭଗବାନଙ୍କୁ ଚିନ୍ତା କର, ଏମିତି ନାହିଁ ଯେ ମନ କେବଳ ଭଗବାନଙ୍କୁ ଚିନ୍ତା କରିବ, ମନର କାମ ହେଲା ସେ ସବୁବେଳେ ଅଲଗା ଆଡ଼କୁ ଯିବ। ଆମର କାମ ହେଲା ମନକୁ ଆକର୍ଷଣ କରିକି, ଭକ୍ତି ଯୁଗର କାର୍ଯ୍ୟ କ'ଣ ହେଲା, ମନକୁ ଆକର୍ଷଣ କରି ପୁଣି ଭଗବାନଙ୍କର ଚିନ୍ତା ପ୍ରଭୁଙ୍କର ସେବା ଏଥିରେ ଲଗେଇବା। ମନଟା କ'ଣ ଏଇ ଜନ୍ମର ନା କ'ଣ, ମନଟା ଅନାଦି କାଳରୁ ଘୁରି ଘୁରିକି ଆସିଛି, ସେଥିରୁ କ'ଣ ହେଉଛି, ବୟସ ହେଇଗଲେ କାହା ମନ ସ୍ଥିର ହୁଏ ନା। ଆମେ ଯେଉଁ ଭାବନ୍ତି ଗୋଟେ ବୟସ ହେଇଗଲେ ବସି ଭୋଜନ କରିବେ, ଭାବିଲା ପରେ କ'ଣ ବୟସ ହେଇନି, ଭୋଜନ କ'ଣ ମନ ସ୍ଥିର ହେଇଛି, କଣଟା ବସେଇ ଦେଉନା ଦେଖି କଣଟା ମନ ସେ ଜାଣିନାହାନ୍ତି, ପଚାରୁନା ତାଙ୍କ ମନ ସ୍ଥିର ହେଇଛି, ହେ ସଂସାର ଏଇଟା ହେଲା, ଗାଈଗୋରୁ ବେନ୍ଧା ହେଲା, ହେ ଏମିତି ହେଲା, ହେ ସେମିତି ହେଇଗଲା, ହେ ଦୋକାନ ଖାଇଗଲା, ହେ ଏମିତି ହେଲା। ବେଶୀ ବୟସ ହେଇଗଲେ ତୁମର ମନ 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 ସହିତ ବୟସର କିଛି ସମ୍ପର୍କ ନାହିଁ, ଜଣାପଡ଼େ ଯେ କିଛି କାମ ଫିଜିକାଲ ଏକ୍ସରସାଇଜ କିଛି କରି ଫିଜିକାଲ କାମ କିଛି କରିପାରୁନି, ଲୋକଟା ଧୀରେ ଧାରେ ବସିଛି। ଲୋକ କହୁଛନ୍ତି ବୁଢ଼ା ହେଇଗଲେ ମୁଁ ଭଜନ କରିବି, ଭଜନ ଅଭ୍ୟାସ ନଥିଲେ ତୁମେ ବୁଢ଼ା ହେଲେ ବି କରିପାରିବେ, ଏଇଟା ମନେ ରଖିଥିବ। ଭଜନଟା ଅଭ୍ୟାସ ରଖିଥିବ, ଅଭ୍ୟାସଟା ରଖିଥିଲେ ବୃଦ୍ଧ ହେଇଗଲେ ରଜଗୁଣଟା କମିଯାଏ, ସେତେବେଳେ ଅଭ୍ୟାସ ଯେହେତୁ ଅଛି ତୁମେ ସେତେବେଳେ କରିବା ପାଇଁ ସୁବିଧା ହବ। ଆଉ ତା ଭିତରେ ଯୋଗ ହିସାବରେ ତୁମେ ସେବାପତ୍ର ସବୁ କରିଛ, ଶ୍ରବଣ କୀର୍ତ୍ତନ କରିଛ, ସେଟା ତୁମ ଚେତନାଟା ରଜଗୁଣ କମିଗଲା ମାନେ ତୁମେ ଯୋଉଟା ସବୁ ଶୁଣିଛ ସେ ଇମ୍ପ୍ରେସନ ଗୁଡ଼ା ସବୁ ଆସିବ। କିନ୍ତୁ ଅଭ୍ୟାସ ନ ରଖିଲେ କିଛି ହବନି, ଭଜନ ଅଭ୍ୟାସ ତୁମକୁ କରିବାକୁ ପଡ଼ିବ। ଏଇଟା ଅଭ୍ୟାସ ଯୋଗ, ଭକ୍ତି ଯୋଗର ଅଲଗା ନାମଟା ଅଭ୍ୟାସ ଯୋଗ, ଆଉ ଶୋଇବା ଖାଇବା ଭଗବାନଙ୍କର ଜପ ସାଧନ ଭଜନ ଏଟା ସବୁ ଅଭ୍ୟାସ, ଭଗବାନଙ୍କୁ ସ୍ମରଣ କରିବା ପ୍ରାର୍ଥନା କରିବା ଏସବୁ ଅଭ୍ୟାସ କରିବା, ଅଟୋମେଟିକ କିଛି ହବନି। ଆଉ ଜୀବନରେ ସବୁକିଛି ହେଇଯିବ ଭକ୍ତିରେ କଲେ ହବ, ଆଉ ଏସବୁ କର୍ମଫଳ ହିସାବରେ ମିଳେ ନା। ଭକ୍ତିରେ କ'ଣ କର୍ମଫଳ ହିସାବରେ ନାହିଁ, ଭକ୍ତି ହେଉଛି ସ୍ୱତନ୍ତ୍ର ଏବଂ ତୁମର ସ୍ୱତନ୍ତ୍ରତା ଅଛି, ତୁମେ ଯଦି ଭକ୍ତି କରିବ ଭଗବାନ ସାହାଯ୍ୟ କରିବ। ବୟସ ସହିତ କିଛି ସମ୍ପର୍କ ନାହିଁ, କେବେ ଗୋଟେ ଏଟା ଗୋଟେ ଭୁଲ ଧାରଣା, ବୟସ ହେଇଗଲେ ମୋର କାମନା ବାସନା ପଳେଇବ, ବୟସ ହେଇଗଲେ ଆରେ ଏଇଟା ହବ, ତୁମେ ଯୋଉ ରିଆଲାଇଜେସନଟା ଏବେ ଆସୁନି ସେତେବେଳେ ରଜଗୁଣ ଘଟିଯିବ, ଆଉ ଏବେ ଭଗବାନଙ୍କର ସେବା ସବୁ କରିଚାଲ। ଭଜନ ଅଭ୍ୟାସ ବିନା କୌଣସି ଅବସ୍ଥାରେ ତୁମେ ସୁରକ୍ଷିତ ନୁହଁ, କୌଣସି ଅବସ୍ଥାରେ ତୁମେ ସୁରକ୍ଷିତ। ଭଜନ ଅଭ୍ୟାସଟା ଭଜନର ଶକ୍ତି ଏଇଟା ପ୍ରାକ୍ଟିସଟା ରଖିବାକୁ ପଡ଼େ ସବୁବେଳେ। ସେ ନେଇ ଯେଉଁ ପୋଲିସ ପୋଲିସ ଗୁଡ଼ାକ ଯେଉଁ ଆମର ଅଛନ୍ତି କ'ଣ ସେଇଟା ଫାୟାର ଷ୍ଟେସନରେ ଆଉ ଯେଉଁ ସିଆର୍ପିଏଫ୍ରେ ଆମର ବସେଇ ଦିଆ ହବ, ଏଇ ଯେଉଁ ଅଡ଼ା ଅଡ଼ା ଅଛନ୍ତି କ'ଣ ସେଗୁଡ଼ା କୁହନ୍ତି, ଏ ବନ୍ୟା ଫନ୍ୟା ବାତ୍ୟା ବାତ୍ୟା ରିଜର୍ଭ ପୋଲିସ ଗୁଡ଼ାକୁ ତ ପଠାଉଛି ନା, ତା ରିଜର୍ଭ ପୋଲିସର କାମ କିଛି ନଥିଲେ ତମେ ପଠାଅ ସେଠିକି ଯାଆନ୍ତୁ, ବସିକି ରହିଲା ମାନେ କ'ଣ ହବ, ମଣିଷ ବସିକି ରହିଲା ମାନେ ତାଙ୍କର ଯେଉଁ ପ୍ରାକ୍ଟିସ୍ ଗୁଡ଼ା ଅଛି ସେଇଟା ସବୁ ଛାଡ଼ିଦେବେ, ସେଇଟା ତା କାମରେ ଲଗା, ତ ସବୁ କିଛି କାମ ନଥିଲା ଦୌଡ଼ୁଥିବେ ଦୌଡ଼। ସେ ଯେଉଁ ଫାୟାର ଷ୍ଟେସନ ମୁଁ ଦେଖିଛି, ମୁଁ ଆଗରୁ ସେଆଡ଼େ ସିଆଡ଼େ ଚାଲି ଚାଲିକା ଯାଏ, ଫାଙ୍କା ଥାଏ ସବୁ ପୂଜାରେ କାମ ସାରେ ପଳାଏ, ନାଇଁ ଜପ କରିକି ଆସେ, ସେତେବେଳେ ଭୁବନେଶ୍ୱର କିଛି ନଥିଲା, ଗୋଟେ ଦୁଇଟା ଗାଡ଼ି କ୍ରସ୍ କରୁଥିଲା କି ନାହିଁ 91-92ରେ, ଏତେ ଗୁଡ଼ା ହାଇୱେଟା କେଉଁଠି ଗାଡ଼ି କ'ଣ ଟ୍ରକ୍ ଫ୍ରକ୍ କିଛି ବେଶୀ ନଥିଲା, ସେତେବେଳେ ଗାଡ଼ି ଗୁଡ଼ା କେଉଁଠି ଥିଲା, ସେ ଖାଲି ଦୌଡ଼ାରେ କିଟା କିଛି କାମ ନାହିଁ, ଏଇଟା କେଉଁ ଦିନ ନିଆଁ ଲାଗିବ, ଇଏଟା ଖାଲି ଦୌଡ଼ୁଛନ୍ତି କାହିଁ, ନିଆଁ କେଉଁ ଦିନ ଲାଗିବ, ହର୍ନ ବାଜିବେ ସେ ଯିବେ, କିନ୍ତୁ ତାଙ୍କର ଅଭ୍ୟାସଟା ଛାଡ଼ିଯିବ, ଅଳସୁଆ ହେଇଯିବେ, ମଝିରେ ବାହାରିଲାନି ଏବେ ପରବାର ଦେଲା, ଯେଉଁ ପେଟୁଆ ପୋଲିସ ଅଛନ୍ତି ତାଙ୍କୁ ଚାକିରି ଛ ବାହାର କରା ଯଦି ତାଙ୍କୁ ହେଲା, ପୋଲିସ ମାନଙ୍କର ପୁରା ଡର ପଶିଗଲା, ସେ ନୂଆ ଆସିଲା ଯିଏ କ'ଣ ତାକୁ ଏସ୍ପି ନା କ'ଣ କୁହନ୍ତି ଡିଏସ୍ପି, ସେ କଲା ସବୁ ଡିଜି, ସେ କଲା ସବୁ ଯାହାର ପେଟ ଅଛି ତାକୁ ସବୁ ବାହାର କର, ପେଟ ବଢ଼ିଲା ମାନେ ତ କିଛି କାମ କରିପାରିବନି, ଆଉ ଯାହାର ପେଟ ବଢ଼ିଲା ସେ କିଛି କରିବ ନା, ଭୋଜନ କରିବ ନା ଭକ୍ତି କରିବ, ତା ଭୋଜନ ପକେଇଲା ଭୋଜନ ତାର ସହିଲା, ପେଟ ବଢ଼ିଲା ଖାଲି ଗଡ଼ିବି, ପେଟ ବଢ଼ିଲେ ଗଲା ପୋଲିସ ବାଲାକୁ ତାଙ୍କୁ କହିଲି ଆରେ ଏଇଟା କିଛି କାମଦାମ କରୁନି, ସେ ପଶି ତାର ପେଟ ବଢ଼ୁଛି ଆଉ, ତ ମେଟେରିଆଲ ଦେଖୁନ ସେମାନେ କେତେ ଜଗୁଛନ୍ତି, ଆମେ ସ୍ପିରିଚୁଆଲ ଜିନିଷ ଗୁଡ଼ାକ ଆମେ ଅଭ୍ୟାସ କରିବାନି ହେଇଯିବ, ଅଟୁମେଟିକ୍ ଚଳେ। ଆମେ ଅଭ୍ୟାସଟା କାହିଁକି ଲାଗି ରଖିଥିବା ନା କେବେ ବି ଭଗବାନଙ୍କର କୃପା ହେଇପାରେ। ଆମର ପ୍ରଚେଷ୍ଟା ଭଗବାନଙ୍କର ଆଶୀର୍ବାଦ। ପ୍ରଚେଷ୍ଟା କେମିତି କରୁନ ସେଇଟା କେମିତି ଆଶା କେମିତି କରୁଛି। ଆଉ ପ୍ରଚେଷ୍ଟା ଦ୍ୱାରା କ'ଣ ହେଉଛି, ଲାଗି ଲାଗି ଗୋଟେ ଜିନିଷ ରହିଲେ ଗୋଟେ ବ୍ୟାକୁଳତା ଆସେ। ଗୋଟେ ଜିନିଷ ତୁମେ ଯେଉଁ ଆମର ଯେଉଁ ଭକ୍ତି ପାଇବା ପାଇଁ ଯେଉଁ ଜିନିଷ ରୂପ ଗୋସ୍ୱାମୀ କହିଲେ ଲୋଲନ ଚପେକ ମୂଲ୍ୟ ଯେଉଁ ଇଗରନେସ୍ଟା ସେଇଟା ଏମିତି ହବନି। ତୁମେ ଲାଗି ଲାଗି ଗୋଟେ ଜିନିଷ ରହିଲା ପରେ କେତେବେଳେ ମନରେ ଗୋଟେ ସାତ୍ୟ ଭାବନା ଥିବ, ଜିଦି ଧରିବ। ତୁମେ ଅଭ୍ୟାସଟା କରୁନ ଆଉ ହବନି। ଯେଉଁ ଅଭ୍ୟାସଟା ତୁମେ କରୁଛ ସେଇଟା ଲାଗି ଲାଗି କଲା ପରେ ତୁମର ଗୋଟେ ଆସିବ ଡିଟର୍ମିନେସନ ପାୱାର ଆସିବ। ଲାଗି ଅଭ୍ୟାସ ଛାଡ଼ିଦେଲେ ହବନି, କାରଣ ସବୁବେଳେ ମନେ ରଖ ଭୌତିକ ଅଭ୍ୟାସ ଗୁଡ଼ାକ ଇନ୍ଦ୍ରିୟ ମାନେ ବଢ଼ିବା ପାଇଁ ଚାହିଁବେ, କାରଣ ସେଇଟା ଅନାଦିକାଳରୁ କରିଛନ୍ତି। ଆଧ୍ୟାତ୍ମିକ ଅଭ୍ୟାସ ଗୁଡ଼ାକୁ ତାଙ୍କୁ ବିଷ, ତାଙ୍କୁ ସେଥିପାଇଁ ସେ ବାର ବାର ଛାଡ଼ିଦେବେ। ଗୋଟେ ଜିନିଷ କରିଦେବ କେତେ ଦିନ ତାପରେ ତାକୁ ଭୁଲିଯିବ, ପୁଣି ତୁମେ ସଂକଳ୍ପ କରିବ। ଆଧ୍ୟାତ୍ମିକ ଅଭ୍ୟାସ ଗୁଡ଼ା ତାଙ୍କ ପାଇଁ ବିଷ, ସେଇଟା ତ ଏଇଟା ଗୋଟେ କ'ଣ ନୂଆ ଜିନିଷ ପୁରେଇଲାଣି ମୋତେ ମାରିବ କି ମନ ବୁଦ୍ଧି ଅହଙ୍କାର ଏସବୁ କେହି ସାହାଯ୍ୟ କରିବେ। ଜୀବଟା ଆମ ଗୋଟେ ଆତ୍ମାଟା ନା ଆତ୍ମା ଉପରେ ଗୋଟେ କଭରିଂ ପଡ଼ିଯାଇଛି, ପୁରା ତାକୁ ଘୋଡ଼େଇକି ରଖାହେଇଛି ଜୀବାତ୍ମା। ଏସବୁ ମିଶିଯାଇଛନ୍ତି କିଏ, ମନ ବୁଦ୍ଧି ସବୁ ଅହଙ୍କାର ସବୁ ମିଶିଯାଇଛି। ତେଣୁ ଜୀବାତ୍ମା ଟିକେ ବି ଚେଷ୍ଟା କଲେ ଆଙ୍କ ତରଫରୁ କିଛି ସହଯୋଗ ନାହିଁ। ଆଉ ସେଥିପାଇଁ ଏଇ ଯେଉଁ ଜିନିଷଟା କାହିଁ ଶ୍ରବଣ କୀର୍ତ୍ତନ ଏସବୁ କାହିଁ କରାଯାଉଛି, ସାଧୁ ସଙ୍ଗଟା କାହିଁ କରାଯାଉଛି, ଆମେ ଜାଣିଲେ ବି ଆମର ଶକ୍ତି ନାହିଁ। ଯେମିତି ଗାଁ ଲୋକ କୁହନ୍ତି ନା ମାୟାର ଭାଇ ପଡ଼ିଛି ସଂସାରରେ, ବାବା ମାୟାର କିନ୍ତୁ ମାୟାର ଭଳି ଭାବ ପଳେଇ ଆସୁନୁ, ଦୁଃଖ ପାଇଲେ ବି ପାରିବେନି। କାହିଁ ପାରିବେନି, ଜାଣିଲେ ବି ମନ ବୁଦ୍ଧି ଅହଙ୍କାରର ଯେଉଁ ପ୍ରଭାବ ରହିଛି, ଇନ୍ଦ୍ରମାନଙ୍କର ଯେଉଁ ପ୍ରଭାବ ରହିଛି, ଜୀବାତ୍ମା ଯେଉଁ ଢାଙ୍କିକି ରଖିଛନ୍ତି ଜୀବାତ୍ମା, କିଛି ସେତେବେଳେ ଜାଣୁଛି ବି କିଛି କରିପାରୁନି। ସେଥିପାଇଁ ଏଇଟା କ'ଣ, ଏଇଟା ଗୋଟେ କେତେ ବଡ ମାନେ ଆଚାର୍ଯ୍ୟମାନେ ଯେଉଁ କରିଛନ୍ତି ସାଇଣ୍ଟିଫିକାଲ ମୁଁ ବସିକି ଚିନ୍ତା କରୁଛି, କେତେ ଗୋଟେ ସବୁ ଲଗେଇ ଖାଲି ଆତ୍ମାଟାକୁ ଉଦ୍ଧାର କରିବା ପାଇଁ। ଏଇ ଚରଣ ମୋତେ ଟିକେ ପାଉରି, ଠାକୁରଙ୍କ ଚରଣ ପାଦୁକା କୁହନ୍ତିନି, ଟିକେ ପାଦୁକା ଟିକେ ପା, ଏଇ ଠାକୁରଙ୍କୁ ଟିକେ ପ୍ରଣାମ କର, ଏ ତିଲକ ଧାରଣ କର, ଏ ନାମ କର, ଖାଲି ଆତ୍ମାରକୁ ଏଇ ଯେଉଁ ଆବରଣରୁ ବାହାର କରିବା ପାଇଁ ଏତେ ଲାଗି ଲାଗି ଦେଖ ପୁଣି ହଉନି। ସକାଳୁ ଉଠିବ ମଙ୍ଗଳାରେ ଠାକୁର ଦର୍ଶନ କର, କେତେବେଳେ ଦର୍ଶନ କରି ପ୍ରଣାମ କର, ସେ କୀର୍ତ୍ତନ ଗା, ତିଳକ କର, ମାନେ ଗଳାର ମାଳି ପଡ଼ିକି ବସିଛି, ତୁଳସୀ ପୁଣି ଗଳାରେ ଲାଗିକି ରହିଛି, ତୁଳସୀ ଲାଗିକି ରହିଛି, ସେଥିରେ ମିଛ ଗୋଟା ମିଛ କୁହନ୍ତି, ଗୋଟା ମିଛ ଏଗୁଡ଼ା କହୁଛନ୍ତି, ଫାଳିକିଆ ମିଛ ନୁହେଁ, ଏଗୁଡ଼ା ତୁଳସୀ ମାଳି ପିନ୍ଧିକି ମିଛ କହୁଛନ୍ତି। ଏଗୁଡ଼ା ସିଦ୍ଧା ଭକ୍ତିଧାନ ଠାକୁର କୁହନ୍ତି, ଭକ୍ତର କିଛି ଜିନିଷ ହଉ ନ ହଉ ଯଦି ଭକ୍ତ ମିଥ୍ୟା କହିଲା ସେ କେବେ ଭଗବାନ ମୁଖ ଦେଖିପାରିବେ, ଏତିକି ମନେ ରଖିଥିବେ। ମିଥ୍ୟାବାଦୀ ମାନେ କେବେ କୃଷ୍ଣଙ୍କର, ଆଉ ବିଶେଷ କରି ଭକ୍ତ, କାହିଁକି ନା ଭଗବାନ ହେଉଛି ସତ୍ୟ, ଭଗବାନ ସତ୍ୟ ସ୍ୱରୂପ, ମିଛ ଗୁଡ଼ା କ'ଣ କହିବ। ଏତେ କରାଯାଉଛି ଗୋଟେ ଜୀବର କଭରିଂଟା ଗୋଟେ ଉଠିବା ନାହିଁ, ମନ ବୁଦ୍ଧି ଅହଙ୍କାର ଏ ସବୁ ଇନ୍ଦ୍ରିୟ ମାନେ ସବୁ ଜୀବ ଫେଲେ ବିଶ୍ୱାସ ଆଗରେ ଆଉ ଜୀବକୁ ଫୋପାଡ଼ି ଦେଇଛନ୍ତି ଆଉ। ତେଣୁ କେତେଆଡ଼େ ମାନେ ଚେଷ୍ଟା କରାଯାଉଛି ଜୀବଟାକୁ ଭଗବାନଙ୍କୁ ଏଣେ ବିଗ୍ରହ ରଖାହେଲେ, ବିଗ୍ରହ ଭଗବାନଙ୍କଠୁ ଅଭିନ୍ନ ନା, ଭଗବାନଙ୍କର ସ୍ୱରୂପ ସିଏ, ପ୍ରଭୁ ନିଜେ ଆସିଛନ୍ତି ପ୍ରକାଶ ଦେଇଛନ୍ତି, ଭଗବାନ ଏଠି ଅଛନ୍ତି। ତେଣୁ ଏଇ ଯେଉଁ ଚେତନା ଆଣିବା ତାକୁ ସିଏ ବି ହଉନି, ଦେହ ହେଲେ କିଛି ନା ତ ପ୍ରଣାମ କରୁ, ତୁଳସୀ ସେବା ଟିକେ କରୁ, ତୁଳସୀ ଟିକେ ଜଳ ଦଉ, ଚରଣାମୃତ ପାଉ, ଭଗବାନ ନାମ କରୁ, ତିଳକ ଧାରଣ କରୁ, କେତେ ଜିନିଷ ଆଉ କଥା ଶୁଣୁ, ଏସବୁ ମିଶିଲା ପରେ ବି ଗୋଟେ ଜୀବକୁ ତାର ବଦ୍ଧତାକୁ ଯାଉନି, ମାନେ ଜୀବର ବଦ୍ଧତାଟା କେତେ ଗୋଟେ ଚିନ୍ତା କରିବା ଦରକାର, କାହିଁ ଏମାନେ ସହଯୋଗ କରିବେ। ସେଥିପାଇଁ ଆମେ ଯେଉଁ ପରମ୍ପରା ସହିତ ଯୁକ୍ତ ହଉଛେ, ଯେ ଲୋକ କୁହନ୍ତି ନା ଘରେ ତ ବସିକି ଭଜନ କରିଦେବ, କ'ଣ ଦରକାର ଅଛି ସେ ବାବାଙ୍କ କତିକି ଯିବା, ଠାକୁରଙ୍କୁ ଡାକିଲେ ଗଲା, ଠାକୁର ଡାକିବାଟା ଖେଳର କଥା ନା କ'ଣ, ତୁମେ ଠାକୁର ଡାକିବାଟା ତୁମର ଗୋଟେ ଗଞ୍ଜେଇ ଖିଆ କାମ, ତିନିନାଥ ମେଳାରେ ଗଞ୍ଜେଇ ଯେମିତି ଖାଉଛ ସେମିତି କ'ଣ ଠାକୁର ଡାକିବାଟା, ସେଇଟା ଏସବୁ ମନକୁ ମନ ଯେଉଁ ଛୁଆ ପାଠ ପଢ଼େ, ଏ ମନକୁ ମନ ଯେଉଁ ଛୁଆ ପାଠ ପଢୁଛି ତାର ମନ ମନ ଖୁସି, ଆଜ୍ଞା ମୁଁ ପାଠ ପଢ଼ିଦେଲି ନା, ପାଠ ତୁ ଯେତେ ପଢି ତା ମାଷ୍ଟର କତି ଗଲେ ନାଲିଗାର ବାଜିବ, ମାଷ୍ଟର ତୁମେ ଭାବୁ ତୁମକୁ ସବୁ ଲେଖାଲେଖି କରିଦେବି, ମେଥମେଟିକ୍ ସବୁ ଠିକ୍ କରିଦେବି, ମାଷ୍ଟରର କାମ ହେଲା ସେ ନାଲିଗାର ବଜେଇଦେବ, କାହିଁ ତୁମେ ମାଷ୍ଟର କତିରୁ ପଢିନ ଆଉ ଭଜନ ତୁମେ କ'ଣଟା ମନକୁ ମନ କରୁଛ ସେଇଟା କେମିତି ହବ, ଲୋକ ସବୁ ସେ ବୁଝିପାରନ୍ତିନି ନା, କାରଣ ଆମକୁ ଆମର ଅଶୁଦ୍ଧତା ରହିଛି ନା, ଆମ ଅଶୁଦ୍ଧତା ଦ୍ୱାରା ଆମେ ଯାହା କରିବା ସେଇଟା କ'ଣ, ସେ ଅଶୁଦ୍ଧତା ହବ, କିନ୍ତୁ କରୁଛେ ଚିନ୍ମୟ ଜିନିଷ ନା, କିନ୍ତୁ ଚେତନା ଅଶୁଦ୍ଧତା ରହିଛି, ସେଥିରେ ସବୁ ଚିନ୍ମୟ ଜିନିଷର ସ୍ପର୍ଶ ଆମେ ଆସୁଛେ, ତା ଭିତରେ ଗୋଟେ ପରମ୍ପରା ସହିତ ସାଧୁଗୁରୁଙ୍କ ସହିତ ଏସବୁ ଯୁକ୍ତ ହେଇକି ରହୁଛେ, ତାଙ୍କ କତିରୁ କୃପା ଗୋଟେ ଆସିଲେ ଗୋଟେ ଜୀବନ କଲା, ମୁଁ ହେଉଛି ଆତ୍ମା, ଆମର ଧର୍ମ ହେଉଛି କେବଳ ଭଗବାନଙ୍କର ସେବା କରିବା, ଭଗବାନଙ୍କୁ ସ୍ମରଣ କରିବା, ସଂସାର ଗୋଟେ ପଡ଼ିଯାଇଛି ନା, ଏଇ ନନ୍ଦତନୁଜ କିଙ୍କର ପତିତମା ବିଷମେ ଭାବ ବୋଧେ ପଡ଼ିଯିବା କଥା ଆଉ, ଏଇଟା କିନ୍ତୁ ମୋ ଜାଗାଟା ନୁହେଁ। ପ୍ରଭାତ ଆଜି ବି କହୁଥିଲେ ସେ ଜିନିଷ ମୁଁ ଶୁଣିଥିଲି, ପ୍ରଭାତ କହୁଥିଲେ ଆମେ ସବୁ ଫରେନ୍ ଜିନିଷ ନା, ଏଇଟା ଆମ ପାଇଁ ଗୋଟେ ଫରେନ୍ ବଡ଼ିଟା, ଗୋଟେ ଫରେନ୍ ପ୍ରଭାତ କହୁଛନ୍ତି, ଗୋଟେ ଫରେନ୍ ଏଲିମେଣ୍ଟ, ଏ ସରଟା ଗୋଟେ ଆମ ପାଇଁ ଗୋଟେ ବିଦେଶ ଜିନିଷଟା, ଏଇଟା ରହିବ ନା କ'ଣ ନା ଥିଲା ୟା ପାଇଁ ବହୁତ ଟ୍ରବୁଲ, ବହୁତ ଟ୍ରବୁଲ ସନ୍। ତ କେତେ କଥା କୁଆଡ଼େ କୁଆଡ଼େ ପ୍ରଭାତ ସବୁ କହୁଛନ୍ତି, ମାନେ ଏତେ ସୁନ୍ଦର ଯୁକ୍ତିପୂର୍ଣ୍ଣ ବୈଦାନ୍ତିକ, ମାନେ ବେଦାନ୍ତିମାନେ ଯେମିତି କୁହନ୍ତି ସବୁ ପ୍ରଭୁଙ୍କର ବାଣୀ ତ ଶବ୍ଦ ବ୍ରହ୍ମ ସବୁ ଜିନିଷ ପରଫେକ୍ଟଲି ସବୁ ଜିନିଷକୁ ସେ ଜିନିଷ କହୁଛନ୍ତି। ଏଇଟା ଗୋଟେ ଫରେନ୍ ଜିନିଷଟା, ଏତେ ଓରିଡ଼ ହେବା କି ଦରକାର ନାହିଁ। ଏ ପାଇଁ କ'ଣ କରାଯିବ, ଯିବ ତ ଆତ୍ମଚେତନାକୁ ଜାଗ୍ରତ କରିପାରୁନି କେବେ ହେଲେ, ଆଉ ଆତ୍ମାକୁ କେବେ କୋପରେଟ୍ କରୁନାହାନ୍ତି। ଆଉ ଆତ୍ମାକୁ ଏମାନଙ୍କ କବଳ ରକ୍ଷା କରିବାକୁ ପଡ଼ିବ, ଆତ୍ମାକୁ କାହା କବଳରୁ, ମନ ଇନ୍ଦ୍ରିୟ ବୁଦ୍ଧି ଏମାନଙ୍କର ଯୋଉ ଭୌତିକ ଆକର୍ଷଣ ରହିଛି ଆଙ୍କ କବଳରୁ ରକ୍ଷା କରିବାକୁ ପଡ଼ିବ। ସେଟା ଆମ ଦ୍ୱାରା ହେଇପାରିବ ନାହିଁ, ଆମେ ତ ନିଜେ ଆତ୍ମାଟା ନା, ଆମେ ତାଙ୍କ କବଳରେ ପଡ଼ିଛି। ତୁମେ ଜଣେ କିଡ଼ନପ୍ ହେଇଯାଇଛି, ତୁମକୁ ଜଣେ କିଡ଼ନପ୍ କରିଦେଇଛି, ତୁମେ କେମିତି ଉଦ୍ଧାର ପାଇଲ, କିଛି ନାହିଁ। ତୁମ ପାଖରେ କିଛି ଥିଲେ ଡର ଦେଖେଇକି, ଏ ଅସ୍ତ୍ରଶସ୍ତ୍ର ଯେ ବନ୍ଧୁକ, ତୁମେ କିଡ଼ନପ୍ କଲେ ସେ ବନ୍ଧୁକ ଦେଖ ତା ସେ ଛାଡ଼ିବ। ସେ ଆମକୁ ମାୟା କିଡ଼ନପ୍ କରିଦେଇଛି, ମନ ଇନ୍ଦ୍ରିୟ ଏମାନଙ୍କ ଦ୍ୱାରା ବସିକି ପୁରା ଜୀବକୁ ପୁରା ରଖିଦେଇଛି। ଶାସ୍ତ୍ର, ଗୁରୁ, ଆତ୍ମା ସବୁରୁ ଭଗବାନ ଚେଷ୍ଟା କରୁଛନ୍ତି ଜୀବଟାକୁ ସାହାଯ୍ୟ କରିବ। ଶାସ୍ତ୍ର ଦ୍ୱାରା ଶାସ୍ତ୍ର ପଢ଼ିବ, ବିଶ୍ୱାସ କରିବ, ପ୍ରଭୁ ଏଇଟା କହିଛନ୍ତି କ'ଣ କରିବି, ସେଠି ଶାସ୍ତ୍ର ଭଗବାନଙ୍କ ବାଣୀ ନା, ଭଗବାନ ଜାଣିଛନ୍ତି ନା ଏପର ଏ ଜୀବଟା ଚାହିଁଲାଣି ମୁକ୍ତି ଆସିବ। ଶାସ୍ତ୍ର ଉପରେ, ଗୁରୁ ରୂପରେ, ଆତ୍ମା ରୂପରେ ସବୁ ପ୍ରକାର ଗୋଟେ ଜୀବକୁ ସାହାଯ୍ୟ କରାହଉଛି କେବଳ ଆତ୍ମଚେତନା ଲାଭ କରିବା ପାଇଁ। କାରଣ ଆତ୍ମଚେତନା ଲାଭ ନ କଲେ ତାର ଯୋଉ ମିଥ୍ୟା ଅଭିମାନ କରିକି ଏ ଦୁଃଖ ଗୁଡାକ ଡାକୁଛି, କ'ଣ ମିଛକୁ ମିଛ ଡାକିବା କଥା, ଡାକି ଆଣିକି ଏଇ ଛୁଆଟି ବେଳେ ମୋର ମନେ ଅଛି, ଏ ଡାକି ଆଣି ମାଡ଼କୁ ଡାକୁଛି ସିଏ, ଆଉ ଡାକି ଆଣିକି ମାଡ଼ ଖାଉଛି, ଡାକି ଆଣି ମାଡ଼ ଖାଉଛି ବା କୁହନ୍ତି, ଡାକି ଆଣି ମାଡ଼ ଖାଉଛି କ'ଣ, ତୋର କିଛି କାମ ନାହିଁ, ତୁ ଏମିତି କାମ କରିବୁ ସେ ଲୋକ ଆସିକି ପିଟିବେ। ମଣିଷ ଏମିତି କାମ କରୁଛି, ଦୁଃଖଟାକୁ ଡାକୁଛି, ଦୁଃଖକୁ ଆମନ୍ତ୍ରଣ କରିବା କଥା, ବୁଝିପାରୁନି ଆଉ ଗୋଟେ ଜିନିଷଟା, ଅଳିଆରେ ପଶିବା ଯା, କାଦୁଅରେ ପଶିବା ଯା, କାଦୁଅଟାକୁ ଚକଡ଼ିବ ସେ ଯାହା ଯେମିତିକା, ଅଳିଆରେ ପଶିବା ଯା, ସଂସାର ହରିଭକ୍ତି ଛାଡ଼ିକି କେବଳ ତୁମେ ଏଇ ସୁଖ ଦୁଃଖ, ଏଇଟା ଖାଇଗଲା ଇଏ ନେଇଗଲା ଏମିତି, ଏ ଭଲ ସିଏ ମନ୍ଦ, ଇଏଟା ଇଏ ହେଉଛି ଅଳିଆ ଭିତରେ ପଶିବା, ସିଏ କେବଳ ଦୁର୍ଗନ୍ଧ ଆଉ ଦୁଃଖ। ତେଣୁ ବର୍ତ୍ତମାନ ପ୍ରଶ୍ନ କଲେ ଅର୍ଜୁନ, ପୂର୍ବ ଶ୍ଲୋକରେ କହିଥିଲେ ପ୍ରସାଦ ମଧିଗଚ୍ଛବି, ପ୍ରସାଦ ପାଇଲେ କ'ଣ ହୁଏ, ତା ପରବର୍ତ୍ତୀ ଶ୍ଲୋକରେ କହିଲେ ପ୍ରସାଦେ ସର୍ବଦୁଃଖାନ, ଭଗବାନଙ୍କ କୃପା ପାଇଲେ ଚିତ୍ତ ସଂଯମ ହେଇଯିବ, ବୁଦ୍ଧି ସ୍ଥିର ହେଇଯିବ, ସବୁ ଦୁଃଖ ଚାଲିଯିବ। ଆଚ୍ଛା, ଯିଏ ଭଗବାନଙ୍କର ସାଙ୍ଗେ ସାଙ୍ଗେ ଅନ୍ୟ ବ୍ୟତିରିକ ସବୁବେଳେ ଗୀତାରେ ସବୁବେଳେ ଭଗବାନଙ୍କ ପ୍ରବଚନ ଗୁଡ଼ାକରେ ପ୍ରଭୁ ଯେତେବେଳେ ପ୍ରବଚନ୍ତି ସବୁବେଳେ ଅନ୍ୟ ବ୍ୟତିରିକ ମ୍ୟାକ୍ସିମମ୍ ଟାଇମ୍ ରଖିଛନ୍ତି, ପ୍ରାୟ ମାନେ ସବୁ ଅଧ୍ୟାୟ ନାହିଁ, ପ୍ରାୟ ଅଧ୍ୟାୟ ଅଛି। ଏଠି ଅନ୍ୟ ମୁଖ୍ୟରେ କହିଲେ, ଅନ୍ୟ ମୁଖ୍ୟରେ କ'ଣ କହିଲେ, ଭଗବାନଙ୍କ କୃପାରେ ଦୁଃଖ ଯିବ ଆଉ ବୁଦ୍ଧି ସ୍ଥିର ହବ, ଇନ୍ଦ୍ରମାନେ ସବୁ ଶାନ୍ତ ହେବେ, କହିଦେଲେ ନା ଏଇଟା ଅନ୍ୟ ବ୍ୟତିରିକ। ଆଚ୍ଛା, ୟା ବିନା, ଭଗବାନଙ୍କ କୃପା ବିନା ହବ କି ବ୍ୟତିରିକ, ପରବର୍ତ୍ତୀ ଶ୍ଲୋକ ହେଲା ବ୍ୟତିରିକ ଶ୍ଲୋକ, ଏ ଶ୍ଲୋକର ବ୍ୟତିରିକ ନାସ୍ତି ବୁଦ୍ଧିର ଯୁକ୍ତସ୍ୟ ନଚ ଦୁଃଖସ୍ୟ ଭାବନା ନଚା ନଚା ଭାବୟତ ଶାନ୍ତିର ଶାନ୍ତସ୍ୟ କୃତ ସୁଖମ। ଯେ ଦିବ୍ୟ ଚେତନାରେ ନାହିଁ ତାର ମନ ସ୍ଥିର ନୁହେଁ କି ବୁଦ୍ଧି ସ୍ଥିର ନୁହେଁ, ମନ ବୁଦ୍ଧି ସ୍ଥିର ନ ହେଲେ ଶାନ୍ତି ଲାଭର ସମ୍ଭାବନା ନାହିଁ, ଶାନ୍ତି ନଥିଲେ ସୁଖ କିପରି ମିଳିବ, ଶାନ୍ତି କ'ଣ ସୁଖ କ'ଣ, ଲୋକଙ୍କ ଶାନ୍ତି ସୁଖ, ଆମର ସୁଖ ଏଇ ବର୍ତ୍ତମାନ ବଳଦେବ ଦାସଙ୍କ ଟୀକା ପଢ଼ିଲେ ବୁଝିହେବ, ନାସ୍ତି ବୁଦ୍ଧିର ଯୁକ୍ତସ୍ୟ ନଚ ଯୁକ୍ତସ୍ୟ ଭାବନା ନଚ ଭାବରେ ଶାନ୍ତି ଅଶାନ୍ତସ୍ୟ କୁତ ସୁଖ, ବ୍ୟତିରିକ ମୁଖରେ କହିବେ। ଅନ୍ୟ ମୁଖରେ କ'ଣ କହିଲେ, ଭଗବାନଙ୍କ କୃପାରୁ ଦୁଃଖ ଯିବ, ବୁଦ୍ଧି ସ୍ଥିର ହବ, ବୁଦ୍ଧି ପର୍ଯ୍ୟବିତିଷ୍ଠତି। ଆଚ୍ଛା, ଯଦି ଜଣେ ଭଗବାନ ସହିତ ଯୁକ୍ତ ନ ହବ ତାଙ୍କ କୃପା ବିନା କ'ଣ କିଛି ହେଇପାରିବନି, ସୁଖ ଶାନ୍ତି ମିଳିବନି, କାଢ଼ିଦେବ। ଭକ୍ତିମୟ ଠାକୁର କ'ଣ ଲେଖୁଛନ୍ତି ଦେଖ, ତାଙ୍କର ବହୁତ ସୁନ୍ଦର ସୁନ୍ଦର ମଝିରେ ମଝିରେ ପଢ଼ିପାରିଲିନି, ଯେ ଯୁଗଯୁକ୍ତ ନୁହନ୍ତି ତାଙ୍କର ରସ ଭାବନା ସମ୍ଭବ ନୁହେଁ। ଯୁଗଯୁକ୍ତ ତୁମେ ନହେଲେ ଭଗବାନ ସହିତ ରସ ଭାବନା ଗୋଟେ ଆସିବ, ଜଡ଼ ରସଟା ରହିଯା ତୁମେ ଗୋଟେ ରସ ଭାବନା ହୃଦୟରେ ଆସିବ। ନିରସିଆନା ଲୋକ ଗୁଡ଼ାକ କ'ଣ ଏଇ ହୁଏ, ଜଡ଼ ବସ୍ତୁରେ ଯାହା ଟିକେ ପାଞ୍ଚ ମିନିଟ୍ ସେ ଟି ଭି ଦେଖିଲେ ମୋବାଇଲ ଟିକେ ଦେଖିଲେ ସେ ଆଉ ଦେଖିକି ଯା ରସ ଆଉ କ'ଣ, ଆଉ କିଛି ଅଛି ଗୋଟେ ଜୀବନର ରସ କିଛି ଅଛି ନା ଆନନ୍ଦ ଅଛି। ଏଇ ଚାଷୀ ଆସୁଛନ୍ତି ତାଙ୍କ ପାଟି ଶୁଭୁନି, ବୁଝିଲୁ, ଚାଷୀ ଆସୁଛନ୍ତି ପାଟି ଶୁଭୁନି, ଏ କି ଚାଷୀ ଗୋଟେ ଧାନ ଉଠୁଛନ୍ତି କଥା କିଛି ନାହିଁ, ଏତେ ଭାରାକ୍ରାନ୍ତ ଲୋକ ମୁଁ ଦେଖୁଛି ଛୋଟବେଳେ ମୋର ସବୁ ମନ ଅଛି, ଚାଷୀ କିରେ କ'ଣ ହେଲା ସେ ଡାକ ମାରୁଥିବେ ଯେ ହୋ ହୋ ହେଇକି ସିଏ ଭାର ଉଠୁଥିବ ଇଏ ଭାର ଉଠୁଥିବ ହୋ ହାଲା ହେଇକି ଦୌଡ଼ା ଦୌଡ଼ି ହଉଥିବେ, ଲୋକ ଗୁଡ଼ା ଖଟୁଥିଲେ ତାଙ୍କର ଆନନ୍ଦ ଥିଲା। ପ୍ରଥମେ କାହାକୁ ଦେଖିବ, ସବୁ କଣ୍ଢେଇ ଭଳିଆ ସମସ୍ତଙ୍କ ମୁହଁ କୁହନ୍ତି ଧାନ ଉଷୁନା ହାଣ୍ଡି ଆମର ଛୋଟ ଶୁଖୁଅନ୍ତି ଧାନ ସମୟ ଏଡ଼େ ଏଡ଼େ ଗୁଡ଼ା କିରେ କ'ଣ ହେଇଛି କ'ଣ ହେଇଛି, କେତେ ଦିନ ବଞ୍ଚିବ ବାପା ଟିକେ, ଭାରାକ୍ରାନ୍ତ ଜୀବନ, ସୁଖ ଶାନ୍ତି ନାହିଁ ଭଗବାନଙ୍କ ବିନା। କାରଣ ଯିଏ ଯେତେ ବିସ୍ମରଣ ହେଲା କାହାକୁ ହରିଙ୍କୁ, ଭଗବାନଙ୍କଠୁ ଯେତେ ଗଲା ତାର ଗଲା ଦୁଃଖ, ପ୍ରସାଦ ସର୍ବ ଦୁଃଖାନ, କୃପାଟା ତାକୁ ମିଳୁନି ଆଉ ସେ ଦୁଃଖରେ ବୁଡ଼ିଯିବ ଆଉ। ସେ କଥା ଲେଖିଲି ଭକ୍ତିମୟ ଠାକୁର, ଯେଉଁ ଯିଏ ଯୋଗଯୁକ୍ତ ନୁହନ୍ତି ତାଙ୍କର ରସ ଭାବନା ସମ୍ଭବ ନୁହେଁ, ଜୀବନ ଗୋଟେ ରସ କିଛି ଆସିବନି ତାଙ୍କର, ପ୍ରଥମେ ଜଡ଼ ରସଟା ନାହିଁ, ମୁଁ ସବୁ ଦେଖିକି ଦେଖୁଛି ଆଉ ଜଡ଼ ରସ ବି କିଛି ନାହିଁ। ଆଉ ସମ୍ବନ୍ଧ ଅଛି କି ମାମୁଁ ଘର, ସେ ମୂଷା ଘର, ମାମୁଁ ଘର, ଭାବିଲେ ତୁମ ମାମୁଁ ଘର ଯାଉଛ ନା, ଆମର କିଏ ଯିବ କଳିଯୁଗ ମାମୁଁ ଘର କିଏ ଜାଣିନି, ଶ୍ୱଶୁର ଘରୁ ଯୌନ ପ୍ରାୟ ସବୁ ବନ୍ଧୁ ଭାଗବତରେ ଲେଖା ହେଇଛି ଆଉ, ବନ୍ଧୁ ଗୁଡ଼ା ସବୁ ଯୌନ ପ୍ରାୟ ସ୍ତ୍ରୀ ସମ୍ପର୍କ ରହିବ, ସଡ଼ୁ ସେ ସଡ଼ୁର କିଏ ଆଉ ଗୋଟେ ସଡ଼ୁ ସେଟା ଲାଗିବ, ମାମୁଁ ଘର କିଏ ନଥିବେ, ମା ମା ବଂଶ କିଏ ମାର କିଛି ନାହିଁ, ମା ବଂଶ କିଏ ଯିବେ, ସବୁ କଳିଯୁଗ ଏଇଟା ଆଉ ରସ ଭାବନା ନାହିଁ। ଆହୁରି କେତେ ବଢ଼ିଆ ମୋତେ ସବୁ ଲାଗେ ଛୋଟ ପିଲାଟା, ମୋତେ ଏତେ ଭଲ ଲାଗେ ପାରିବାରିକ ଜୀବନ ଡାଗ, ପାଠ ପଢ଼ିବା ଯିବାକୁ ଇଚ୍ଛା ହେବନି, କାନ୍ଦୁ ଆମେ ସବୁ ହଷ୍ଟେଲ ଯିବାକୁ ପଡ଼େ ନା, ଛୁଟିରେ ଯିବ ଆସିଥିବ ତୁମେ ଯିବ ମାନେ କାନ୍ଦିବ, ସେଦିନ କାନ୍ଦ ଲାଗିବ, ଏତେ ଆନନ୍ଦ ଲାଗେ ପାଠ ପଢ଼ିବା ପାଇଁ। ବହୁତ ପିଲା ଚାକିରି ସେ ସମୟରେ କରନ୍ତିନି କି, ଘର ଛାଡ଼ିକି ମୁଁ ଯିବି ବାପା ମାଆଙ୍କୁ ଛାଡ଼ିକି, ମୁଁ ବାପା ମାଆଙ୍କୁ ଛାଡ଼ିକି କୁଆଡ଼େ ଯିବିନି, ମା ସାଙ୍ଗରେ ବାପା ସାଙ୍ଗରେ, ଏତେ ଗୁଡ଼େ ପାରିବାରିକ ଜୀବନ ଥିଲା। ବର୍ତ୍ତମାନ ହେଲା ଭାଇ ତୁମେ ତ ଭଗବାନ ପାଇଲୁନି ପାଇଲୁନି, କମସେ କମ ଶାନ୍ତିରେ ଟିକେ ବାପା ମାଆଙ୍କୁ ନେଇକି ରୁହ, କିଛି ନାହିଁ ସବ ଜୀବନ ବର୍ବାଦ ହେଇଗଲା। ଇଏ ତ ଯୋଗୀ କଥା, ଏ ପରିବାର କଥାଟା ତ ନାହିଁ, ଆଉ କ'ଣ ହବ କଳିଯୁଗରେ, ଆହୁରି ସବୁ ବିଦେଶୀ ଭଳିଆ ହେଇଯିବ, ବିଦେଶୀ ଯାହା ଦେଖୁଛ ଦେଖୁଛ ତୁମେ 18-19 ବର୍ଷ ସବୁ ପାଗଳା ଭଳିଆ ହେଇକି ବୁଲୁଥିବେ, ସବୁ ଭାରତବର୍ଷ ହେଇଯିବ, ଏଇଟା ଆରମ୍ଭ ହେଇଗଲାଣି, ବମ୍ବେ ଦିଲ୍ଲୀ ଗୁଡ଼ାକରେ ଆରମ୍ଭ ହେଇଗଲାଣି ସବୁ, ସେ ଯାହା ଅବସ୍ଥା ବର୍ତ୍ତମାନ ପୁରା ମାଡ଼ିଯିବ। ଏଇ ଯେଉଁ ଟେକ୍ନୋଲୋଜି ଗୁଡ଼ା ଆସିଲା ସବୁ ମୋବାଇଲ ଫୋବାଇଲ ଏଥିରେ ତ ସବୁ ଶିଖିବେ ଆଉ, ଖରାପ କଥାଟା ସବୁ ଶିଖିବେ ଏଥିରେ ଆଉ, ତାଙ୍କ ବୁଦ୍ଧି ସବୁ ଖରାପ ହେଇଯିବ, ତାକୁ କେହି ରଖିପାରିବେନି କଳିଯୁଗଟା, କେବଳ ଏଇ ଯେ ନାମ ଯଦି ପ୍ରଭୁଙ୍କୁ ନାମ ପ୍ରଭୁଙ୍କୁ ଆଶ୍ରୟ କରିବେ ରଖିବେ, ନହେଲେ ସିଏ ବି ନାମ ଯଦି ଠିକ୍ ସେ ନ କରିବେ ତାଙ୍କ ମୁଣ୍ଡରେ ବି ସେଗୁଡ଼ା ପଶିବ, କଳି ତ ସେ ସବୁଆଡ଼େ ପଶିବ। ଯେ ଯୁଗଯୁକ୍ତ ନୁହନ୍ତି ତାଙ୍କର ରସ ଭାବନାର ସମ୍ଭବ ନୁହେଁ, ପରମ ରସ ଭାବନା ବ୍ୟତୀତ ଜଡ଼ ରସରୁ ଶାନ୍ତି କେବେ ପାଇପାରିବେ। ପରମ ରସ ଯଦି ଭଗବତ ରସ ତୁମେ ନ ପାଇଲ, ଜଡ଼ ରସରୁ ଗୋଟେ ଶାନ୍ତି କ'ଣ ଅଛି, ଜଡ଼ ରସ ନା ମାଛ ଯେଉଁ ମାତିଚ ମିଳୁଛି, ହିଛି ଶାନ୍ତି ନା କ'ଣ ନା, ତ ଘଣ୍ଟି ବଜାଲା ଭଳିଆ ନା କହୁଛ ଆଉ, ଘଣ୍ଟି ବଜାଲା ଟଙ୍ଗ ଟଙ୍ଗ ଯେମିତି ବାଜେ ସେମିତି ନା, ତୁମେ କ'ଣ କହିବ ସଂସାରଟା, ଏଇଟା ଆମେ ଭାଗବତ ପଢ଼ୁଛୁ ଆଉ, ଆମେ କାଲି ସଂସାର କରିଥିଲେ ପୋଷ୍ଟାନ୍ତ ଜାଲ ଭିତରେ, ହରିଭକ୍ତି ବି ନା ସି ସୁଖ ନା, କାଟିଦେଲେ ପୁରା। ପରମରସ ଭାବନା ବ୍ୟତୀତ ଜଡ଼ରସରୁ ଶାନ୍ତି ପ୍ରାପ୍ତ ହୁଅନ୍ତି ନାହିଁ, ଶାନ୍ତି ନହେଲେ ଆତ୍ମାନନ୍ଦ ରୂପ ପରମ ସୁଖ କିଭଳି, ଏଠି ଡିଫରେନ୍ସ ଜାଣି, ଶାନ୍ତି କ'ଣ ସୁଖ କ'ଣ, ଯେତେବେଳେ ଜଡ଼ରସ ପରମରସଟା ତୁମେ ପାଇପାରୁନ, ଜଡ଼ରସରୁ ଶାନ୍ତି ନାହିଁ, ରସଟା ମାନେ ଶାନ୍ତି ଯେଉଁଟା କଷ୍ଟ ଦଉଛି ସେଥିରୁ ନିବୃତ୍ତ ଶାନ୍ତି କୁହାଯାଏ, ତୃଷ୍ଣା ନିବୃତ୍ତିକୁ ଶାନ୍ତି କୁହାଯାଏ। ଖରାଟା ହଉଛି, ଖରାଟା ଥାଇକି ଚାଲିଲା କ'ଣ ଲାଗିବ, ଉଃ କି ଶାନ୍ତି, କିଏ କହୁଛି କହୁ ସୁଖ ଶାନ୍ତି, ତୃଷ୍ଣା ନିବୃତ୍ତିଟା ହଉଛି ଶାନ୍ତି, ଏ ତୃଷ୍ଣା ନିବୃତ୍ତି ତୁମର ହଉନି ଆତ୍ମାନନ୍ଦ ସୁଖଟା କୋଉଠି ପାଏ, ଏଇଟା ସେ କହିଲେ ଶାନ୍ତି ନହେଲେ ଆତ୍ମାନନ୍ଦ ସ୍ୱରୂପ ପରମ ସୁଖ କିଭଳି ସମ୍ଭବ, ଭକ୍ତିମୟ ଠାକୁର ଲେଖିଲେ। ବଳଦେବ ଦେବସ୍ୱରୂପ କ'ଣ ଲେଖିଲେ, ପୂର୍ବୋକ୍ତ ଅର୍ଥମ ବ୍ୟତିରେକ ମୁଖେନ ଆହ, ପୂର୍ବର ଯେଉଁ ଅର୍ଥ କ'ଣ, ପୂର୍ବର ଅର୍ଥ ପ୍ରସାଦ ସର୍ବଦୁଃଖାନ ହାନିରସ୍ୟ ଉପଜାୟତ, ଭଗବାନଙ୍କ କୃପା ହିଁ ସବୁ ଗୁଡ଼ାକ ଦୁଃଖ ଗୁଡ଼ାକ ଯିବ। ଆଉ ପ୍ରସନ୍ନ ଚେତସ ଏହା ସବୁ ବୁଦ୍ଧି ପରିବର୍ତ୍ତିଷ୍ଟେ, ଯିଏ ପ୍ରସନ୍ନ ଚିତ ତା ବୁଦ୍ଧି ସ୍ଥିର ହବ। ଆଚ୍ଛା କ'ଣ, ଭଗବାନଙ୍କ କୃପା ନ ମିଳିଲେ କାହାର ବୁଦ୍ଧି ସ୍ଥିର ହବନି, ସେ ତାର ଚିତ୍ତ ପ୍ରସନ୍ନ ହବନି, ତାର ଦୁଃଖ ଯିବନି, ଏଟାକୁ ବ୍ୟତିରେକ ମୁଖରେ କହେ। ସେଥିପାଇଁ ଏଠି ଦେଖ କ'ଣ ଲାଗିଛନ୍ତି, ନ ନ କେତେ ଲଗେଇଛନ୍ତି, କେତେଟା ନ ଲାଗିଛି, ନାସ୍ତି ବୁଦ୍ଧି ଅଯୁକ୍ତସ୍ୟ, ନଚଯୁକ୍ତସ୍ୟ ଭାବନା, ନଚ ଭାବରେ ଶାନ୍ତି, ଅଶାନ୍ତସ୍ୟ କୁ ଦୋଷ, ତିନିଟା ଥର ନ ଲାଗେ, ବ୍ୟତିରେକ ମୁଖରେ କହିଲେ। ଅଯୁକ୍ତସ୍ୟ ଅଯୋଗୀ ନ ମତ ନିବେଶିତ ମନସ ବୁଦ୍ଧି ରୂପ ଲକ୍ଷଣ ନାସ୍ତି ନ ଭବତି। ଏ ଯୋଉ କହିଲେ ଅଯୁକ୍ତସ୍ୟ ନାସ୍ତି ବୁଦ୍ଧିଯୁକ୍ତସ୍ୟ, ଅଯୁକ୍ତସ୍ୟ ମାନେ ଅଯୋଗୀନ, ଯୁକ୍ତ ହେଇପାରୁନି, ଯେ ଯୋଗୀ ନୁହେଁ। ମଦ ନିବେଶିତ ମନସ ବୁଦ୍ଧିଯୁକ୍ତ ଲକ୍ଷଣ ନାସ୍ତି, ମନଟା ତାର ମଦ ନିବେଶିତ, ମୋ ପାଖରେ ତା ବୁଦ୍ଧିଟା ରହିପାରୁନାହିଁ, ନାସ୍ତି ବୁଦ୍ଧି ଅଯୁକ୍ତସ୍ୟ, ଯୁକ୍ତ ହେଇପାରିଲାନି, ନ ହବତି। ଅତଏବ ତସ୍ୟ ଭାବନା ତାଦୃକ ଆତ୍ମଚିନ୍ତା ବି ନାସ୍ତି, ଯେତେବେଳେ ଭଗବଙ୍କ ସାଥେ ଯୁକ୍ତ ହେଇପାରୁନି ତାର ଭାବନାଟା, ନଚ ଅଭାବ ହେଲେ ବୋଲି ଭାବନାଟା ଶୁଦ୍ଧ ଆତ୍ମଭାବନା ତାର କୋଉଠି ଆସିବ, ମୁଁ ହେଉଛି ଆତ୍ମା ବୋଲି ଆସିପାରିବ, ସେଠି କହିଲେ ତାଦୃଶ ଆତ୍ମା ଆତ୍ମାନ ଅଭାବୟତ ଶାନ୍ତି ବିଷୟ ତୃଷ୍ଣା ନିବୃତ୍ତି ନାସ୍ତି, ଯିଏ ଆତ୍ମଚିନ୍ତା କରିପାରୁନି ଆମର ବେଶିକା, ସେଥିପାଇଁ ଆମର ଗୁଡ଼ିଓ ଫିଲୋସଫି ଉପରେ ସବୁବେଳେ ତୁମେ ଆତ୍ମା ବୋଲି ସବୁବେଳେ କୁହାହଉଛି, ତୁମେ ଦାସ ବୋଲି କୁହାହଉଛି, ଆମ ଆଇଡେଣ୍ଟିଫିକେସନଟା ପ୍ରଥମରୁ କୁହାହେଲା ତୁମେ ଦାସ ବୋଲି, ଆଉ ତୁମେ ମୁଁ ଭଗବାନଙ୍କର, ତୁମେ ଯଦି ଏଇଟା ଚିନ୍ତା ନ କରିପାରିଲ, ଆଉ ତୁମେ ସଂସାରରେ ଯେକୌଣସି ଜିନିଷ ପାଇଲେ ବି ସବୁବେଳେ ତୃଷ୍ଣା ରହିବ, ସଂସାର ଅଭାବ ଦେଖେଇବ, କୋଟି ଟଙ୍କା ହେଲେ ବି କ'ଣ କହିବ, କୋଟି ଟଙ୍କା କ'ଣ ଅଛି, ଗୋଟେ କୋଭିଡ଼ ହେଇଗଲେ 50 ଲକ୍ଷ ପଳଉଛି, ଆଉ ଭାଇ କିଛି କମେଇକି ରଖରେ, 10,000 ବାଲାକୁ ଅଭାବ, କୋଟିଏକୁ ଅଭାବ, 100 କୋଟି ବାଲା ବି ଅଭାବ, ବିଷୟ ତୃଷ୍ଣାଟା ଏମିତିକା ଜିନିଷ, ସେ କେତେବେଳେ ସଂସାରରେ। ଆଉ ସବୁଠୁ ବଡ଼ ଗୋଟେ ଜିନିଷ ହେଲା, ମନ ସବୁବେଳେ ଅଭାବ ଦେଖିବ, ମନ ଗୋଟେ ଏମିତିଆ ଜିନିଷ ସବୁଥିରେ ଅଭାବ ଦେଖିବ, କେବେ ପରିପୂର୍ଣ୍ଣ କରିବାକୁ ଯିବୁ ଦେବନି, ଜାଣିଛି ଏହାକୁ ଦେଖେଇ 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 ରହିବ ସଂସାରରେ, ସଂସାରରେ ସେ ବାହାରରେ ତମର ହରିଭଜନ କରିବ, ସେ ଆତ୍ମା ବୋଲି ତାକୁ ବୁଝିବାକୁ ଦେବିନି, ବାସ କାମ ଶେଷ, ମୁଁ ଭଗବାନଙ୍କର ଏତିକି ବୁଝିଲେ ଲୋକ କ'ଣ କରିବ, ତାର ବିଷୟ ତୃଷ୍ଣାଟା ମୁଁ ଭଗବାନଙ୍କର ଯେତିକି ଦରକାର ସେତିକିରେ ଆମେ ଚଳିଯିବ, ସେଟା ବୁଝିବାକୁ ଦେବନି, ସେ ସେକଥା ସିଧା ଲେଖିଦେଲେ ବଳଦେବ ଦେବସ୍ୱ। ତାଦୃଶ ଆତ୍ମାନ ଅଭାବୟତ, ଏଥର ଆତ୍ମା ଭାବନା ନାହିଁ, ଶାନ୍ତି, ଶାନ୍ତି କ'ଣ ନା ବିଷୟ ତୃଷ୍ଣା ନିବୃତ୍ତି ନାସ୍ତି, ବିଷୟ ତୃଷ୍ଣାର ତାର ନିବୃତ୍ତି କେମିତି ଆସେ, ବିଷୟ ଯେଉଁ ତୃଷ୍ଣା ଯେଉଁ ଭୋକିଲାଟା ରହୁଛି ଶୋଷ ଯେଉଁ ବିଷୟ କେବେ ନାହିଁ, ସେଇଟା ତ ଛାଡ଼ିଲେ, ସେ ଲେଖିଲେନି କ'ଣ, ବିଷୟ ଛାଡ଼ିଆ ସେର ସେ ମଜିଆ ମୁଖ୍ୟ ବୋଲ ହରିହରି, ଏ ହରିହରି ବୋଲେ କ'ଣ ହବ, ତୋର ଯେଉଁ ମାଳା ଚାଲିଛି ଜପ କରୁଛ ନା, ଦେଖୁନ କେମିତି ଭିଡ଼ି ମୁଡ଼ି ହଉଥିବ, କିଏ ଲାଗୁଥିବ ଜପ କଲାବେଳେ କିଏ ଆନନ୍ଦ ଲାଗୁଥିବ ଜାଣିନଥିବ, ତୁମେ କେମିତି ଲାଗୁଥିବ, ଗୋଟେ କେତେ ବଡ଼ ବୁଝ ମଣ୍ଡପରେ ପହିଲାରି ନୂଆ ବଳଦ ଅଣ୍ଡିଆ ବଳଦ ବୁଲୁଥିବେ ଘାସ ଖାଉଥିବେ ତାଙ୍କ କାନ୍ଧରେ ପକେଇଲ ଜୁଆଳି, ସେ ଯେମିତି କହିଲେ କୁଆଡ଼େ ମଣିଷ ଆଣିଲା, ଆମେ ଭାବୁଥିଲେ ଚୋରି ବୁଲି ପଡ଼ିଲା ତା କାନ୍ଧରେ, ସେଇଭଳିଆ ଜପମାଳା ଧରିଲେ ଯେମିତି ବିଷୟ ଲୋକ ସେମିତି ଲାଗିବ, ସବୁଠୁ କଷ୍ଟ ଲାଗିବ ସେଇଟା, ବିଷୟ ଛାଡ଼ି ସେ ନେଇ କହିଲେ ବିଷୟ ଛାଡ଼ିଆ ସେ ରସେ ମଧ୍ୟ ମୁଖ୍ୟ ବୋଲ ହରିଆ, ବିଷୟ ନ ଚାଲେ ବାପା ହବନି, ରସ କୋଉଠି ଆସିବ, ଜଡ଼ ରସ ଗୁଡ଼ାକ ରହିଲେ ବିଷୟଟା ହେଲା ଜଡ଼ ରସଟା, ତୁମ ମନ ତ ସେଇଠି ଲାଗିଲା, ମାଳଟା ତ କରିଥା ଯୋଉଠି ରହିଥା, ସେ ବୁଢ଼ୀ ଗୁଡ଼ାକ ସେ ବୁଢ଼ୀଟା ମତେ କହିଛି ମୋର ମନରେ ଅଛି, ମାନେ ମାଳିର ନାହିଁ କି ମନରେ ନାହିଁ, ଭୋଜି ଭୋଜି ତୁ ପାଇବୁ କାହିଁକି, ମାଳିରେ ଅଛି ତ ମନରେ ଅଛି, ଭୋଜି ଭୋଜି ତୁ ପାଇବୁ କିଛି, ମନଟା ତ ତୋତେ ମାଳି ତ ମନ ନଥିବ, କହିଲେ ଅରେ କୃଷ୍ଣ 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 ଆରେ ରାମ 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 ଇଆଡ଼ୁ ଗନା ସିଆଡ଼ୁ ଗନା, ମୁଣ୍ଡ ଶୋଇଯାଉଛି ନିଦ ନିଦ ଲାଗିଯାଉଛି, ହରେ କୃଷ୍ଣ ହରେ କୃଷ୍ଣ 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 କ'ଣ ତୁ ଆଉ ହରେ କୃଷ୍ଣ କହି ଶୋଇ ପଡ଼ୁଛ କ'ଣ, ସେ ମନ୍ଦିର ତ ଆସ ମୋତେ ଏତେ ଲାଜ ଲାଗେ, ମନ୍ଦିର ଜପ କରିବା ମୋତେ ଲାଜ ଲାଗେ, ମୁଁ ଆଗରୁ ଜପ କରେ ମୋର ଏକୁଟିଆ ଜପ ଭଲ ଲାଗେ, ମୁଁ କାହା ସାଙ୍ଗେ ଜପ କରିବାକୁ ଭଲ ଲାଗେ, କାହା ଶବ୍ଦ ଶୁଣିବା ଭଲ, କ'ଣ କରିବେ ତ ସବୁ ଆଜିକାଲି ସିଷ୍ଟମ ବନେଇଲାଣି, ତୁମକୁ ଆଚରଣ ଶିଖିବାକୁ ପଡ଼ିବ, ଆମର ଏଡ଼େ ଗୋଟେ ସଂସ୍ଥାଟା, ମୋତେ ଏତେ ଲାଜ ଲାଗେ, ଲୋକ ଗୁଡ଼ାକ ଆସିକାଲି ହନୁନାହାନ୍ତି, ସ୍ୱଭାବ ବସୁଛନ୍ତି ସବୁ ଜପମାଳା ଧରିକି, ଶୋଇଛନ୍ତି ସେ ଖାଲି ଆ କହୁନଥିବେ ତା କହୁନଥିବେ, ମୁଁ ସବୁ ମୁଁ ତ ଚାହିଁକି ଦେଖେ, ମୋତେ ଏତେ ହସ ଲାଗେ ରେ ଭାଇ କାହିଁକି ବସୁଛ ହେଲେ। ଆଚ୍ଛା ଗୁରୁଦେବ ମନା କରୁଛନ୍ତି, ମୁଁ ଆଗ ସମିତି କୁହେ ବସିକି ଜପ କର, ତାପରେ ମୋତେ ମୁଁ ଜାଣିଛି ଚାଲିକି ଯିବ ଚଲାବୁଲା କଲେ ସବୁବେଳେ ଜପ କଲେ ଏକ୍ସଟ୍ରା ରାଉଣ୍ଡ ପଡ଼େ ଚାଲିକି ନିଦ ଲାଗୁଛି ଟିକେ ଚଲାବୁଲା କର, ତୁମ ମନ ସ୍ଥିର ନାହିଁ ନା ତୁମେ ଚଲାବୁଲା କଲେ ହବନି ବସିକି ଜପ କର। କିନ୍ତୁ ଗୁରୁଦେବ କହୁଛନ୍ତି ନା ଏଇଟା ହବନି, ଯାହାର ମନ ସ୍ଥିର ନାହିଁ ସେ ବସିକି ଜପ କଲେ ସେ ଶୋଇଯିବ, ତା ତ ରସ ଆସୁନି ଭଗବାନ ଜପ କଲାବେଳେ ନା, ଚାଲିକି ଗୋଟେ ଜାଗାରେ ଚାଲିକି ଜପ କର, ନହେଲେ ତୁମେ ବିଲକୁଲ ରାଉଣ୍ଡ ସୁଡ଼ା ହବନି, ଚାଲିକି ବରଂ ଗୋଟେ ଜାଗାରେ ଅଲଗା ଆଡ଼େ ବୁଲନି, ଗୋଟେ ଜାଗାରେ ବରଂ ଚାଲିକି ଜପ କର, ନହେଲେ ତୁମେ ଜପ ହବନି, ତୁମେ ବସିଲା ବେଳକୁ ତୁମକୁ ନିଦ ଲାଗୁଛି ଆଉ ଏଠି ମାଳିଟା ଜପ କରୁଛ କେମିତି ତୁମେ ଶୋଇଯାଉଛ। ଷୋଳ ମାଳା ଭିତରେ ମୁଁ ଦେଖୁଛି ଘଣ୍ଟେ ଦୁଇ ଘଣ୍ଟା ଚାରି ଘଣ୍ଟା ଯୁଆଡ଼େ ମନ୍ଦିରକୁ ଯାଉଛି, ମୋତେ ଏତେ ରାଗ ଲାଗୁଛି କିଛି କହି ହେଉନି, ଭାଇ ନିଦ ଲାଗୁଛି ଶୋଇଯ ହେଲେ ଶୋଇକି ଉଠ ଶୋଇପଡ଼ ଘଣ୍ଟେ ଉଠିକି ଜପ କର, ସେ ଧରିଥିବ 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 ହରେ କୃଷ୍ଣ ହରେ କୃଷ୍ଣ ହରେ ରାମ ହରେ ରାମ। ମୁଁ ଦେଖିଲେ ଆରେ କ'ଣ ଇଏ ହେଉଛି ନା, ଜପ ହେଉଛି ନା ଶୋଇବା ହେଉଛି ନା କ'ଣ ହେଉଛି, ମାନେ ଏତେ ମାନେ ସେ କ'ଣ ଚାହୁଁନି ଜପ କରିବାନି। ଦେଖ ମନ ମନ ବୁଦ୍ଧି ଇନ୍ଦ୍ରିୟ କିଛି ତାକୁ ସହଯୋଗ କରୁନା, ବଡ଼ ତାର ଗୋଟେ କାରଣ ନୁହେଁ ବହୁତ କାରଣ ଅଛି, ବଡ଼ିଟା ଟାୟାର୍ଡ଼ ହେଇଗଲେ ଜପ କରିବାକୁ ଇଚ୍ଛା ହେବ, ଯେତେ ଶୋଇଲେ କ'ଣ ଖାଲି ଉଠୁ ଉଠୁ ନିଦ ଲାଗିବ। ଶରୀର ସହିତ ଆମେ ଶରୀରରୁ ସ୍ୱର ଦ୍ୱାରା ତ ସ୍ୱର ଭିତରେ ତ ଆତ୍ମାଟା ରହିଛି ନା, ସ୍ୱରଟାକୁ ରେଗୁଲେଟ ନହେଲେ ଯୁକ୍ତ ଆହାର କାହିଁ କୁହାଗଲା, ଯୁକ୍ତ ଆହାର ଯୁକ୍ତ ବିହାର ଯୁକ୍ତ ନିଦ୍ରା, ଅଧିକା ଖାଇବନି କମ୍ ଖାଇବନି, ଅଧିକା ଶୋଇବନି କମ୍ ଶୋଇବନି, ଅଧିକା ବୁଲିବନି କମ୍ ବୁଲିବନି, ଏଟା କୁହାଗଲା କାହିଁ, ଯୁକ୍ତ କାହିଁ କୁହାଗଲା, କାରଣ ଶରୀର ନହେଲେ ସହଯୋଗ କରିବନି, ତୁମକୁ ରିଭଲ୍ୟୁସନ୍ ସେ କରିବ ସେ ହବନି, ସେଟା ପ୍ରଭୁ ନିୟମ କରିଥିଲ ନା ପାଞ୍ଚଟା ବେଳକୁ ତୁମେ ଖାଇଦେବ, ପାଞ୍ଚଟା ବେଳ ଖାଇଦେଲେ ତୁମର କ'ଣ ହବ, ଆମେ ଉଠିବା ଚାରିଟାରୁ ନା, ପାଞ୍ଚଟାରୁ ଚାରିଟା କେତେ ଘଣ୍ଟା ହେଲାଣି, ଏଗାର ଘଣ୍ଟା ହେଇଗଲା, ଏଗାର ଘଣ୍ଟା ହେଇଗଲା, ତା ଦେହରେ ହଜମ ହେଇଛି ଆଉ ଗୋଟେ ଟାୟାର୍ଡ ଲାଗିବ, ଗୋଟେ ଛଅ ଘଣ୍ଟା ଶୋଇଲେ ତୁମ ଗୋଟେ ଉଠିଲା ମତ ଫ୍ରେସ୍ ଲାଗିବା କଥା ଆଉ ନିଦ କେଉଁଠି ଲାଗିବ, ବୁଦ୍ଧିଟା ତୁମେ ତ ଖାଇଲ ଗରିଷ୍ଠ କିନ୍ତୁ ଛଅ ଘଣ୍ଟା ତୁମେ ପୁରା ଦାବି ଦେଲ ଜୋର ଚଲେଇ ଦେବ ଚଲେଇ ଦେବ, ତୁମେ କହିବ ମୁଁ ତ ଦିଓଳି ଖାଉଛି ଆଉ, କିନ୍ତୁ ଦିଓଳି ଖାଇଲେ ବାପା ସେ ତ ଟାଣି ପାରିଲା ହଲର୍ଟା, ସେ ହଲର ଦେଖୁନା ଘୁମ ଘୁମ ହେଇ ଜାମ୍ ହେଇଗଲା, ଏ ଧାନ ଧାନ କଳ ମୁଁ ପେଶିବାକୁ ଆମର ସେ ଯାଏ ଯେ ଲୋକଟା ଥାଏ ସେ ଠିଆ ହେବାକୁ ପଡ଼ିବ ନା, ଠିଆ ହେବାକୁ ପଡ଼ିବ, ସେ କେତେ ଟିଣା ହେଲା ଚାଉଳ ସେଇ ହିସାବରେ ପଇସା ଦେବାକୁ ପଡ଼େ, ସେ ଚାଉଳକୁ ନହେଲେ ଗୋଳେଇ ଦେବ ତୁମେ ଠିଆ ହେବ, ଦଶ ବର୍ଷ କୋଡ଼ିଏ ବର୍ଷ ଦାମ ବିଲି ବନ୍ଧା ଭଙ୍ଗ ଦେଖିଲୁ ସେ ଘୁମ ଘୁମ ହେଇ ଜାମ୍ ହେଇଯିବ, ତା କ'ଣ ଆଇବା ଫିତା ଖସିଲା ଫିତା ଖସିଲା ଟାଣିଲେ ଟାଣିଲେ ଟାଣ ସେଇଭଳିଆ ଇଏ ହଜମ ତ ପେଟ କୋଡ଼ି, ତୁମେ ଖାଲି ଜୀବ ତାଡ଼େ ଛାଡ଼ିଦେବ ଭିତରୁ, ସେ ତ ରାତି ମାନେ କାମ କରି କରି ମାନେ ସରଳ ଜିନିଷଟା ଖାଇଲେ ସେ ଶୀଘ୍ର ମେସିନ୍ଟା ରେଷ୍ଟ ପାଇଗଲା, ହଜମଟା ହେଇଗଲା ସେ ରେଷ୍ଟ ପାଇବ, ହଜମ ନ ହେଲା ପରେ ସେ ରେଷ୍ଟ ପାଉନି ନା, ତୁମେ ଭାବୁଛ ମୁଁ ଶୋଇଛି ତୁମେ ଶୋଇନ ମେସିନ୍ ଚାଲିଛି, ମୁଁ ଏଇଟା ଗୋଟେ ଆୟୁର୍ବେଦିକ ଲୋକକୁ ତ ଶୁଣିଲି ଆଉ ମୋ ମୁଣ୍ଡଟା ଠିକ କାମ ଦେଲା, ମୁଁ କାହିଁକି ସବୁ ଟାୟାର୍ଡ ଲାଗୁଛି ସେ ମୋତେ ବୁଝେଇଦେଲା ଆଉ, ଆରେ ସତ କଥାଟା ଆମେ ଯେଉଁ ଗରିଷ୍ଠ ଜିନିଷଟା ଖାଇଲେ ଗରିଷ୍ଠ ଜିନିଷଟା ଆମେ ଭାବିଲେ କ'ଣ ଏତେ ସମୟ ରହିଲାଣି ପାଣି ଖାଲି ପାଣି ପିଇବି, ଯେତେ ତୁ ପାଣି ପିଇଲେ କ'ଣ ପାଣି ପିଇଲେ ସେ ଯେତେ ପାଣି ପିଇଲେ ସେ ମେସିନ୍ ଚଲେଇକି ତ ହଜମ କରିବାର ଅଛି ନା, ତେଣୁ ତୁମେ ଯେତେବେଳେ ଗରିଷ୍ଠ ଜିନିଷଟା ଖାଇଲ ତୁମେ ଭାବୁଛ ମୁଁ ଶୋଇଗଲି କିନ୍ତୁ ଶୋଇନ, ତୁମେ ଶୋଇଗଲେ ବି ସେ ମେସିନ୍ଟା କାମ କରୁଛି, ସେଥିରେ ଯେତେ ଶୋଇକି ଉଠ ଫୁଣ୍ଡିତେ ଲାଗିବ ଟାୟାର ଲାଗିବ, ଆଉ ଲୋକଗୁଡ଼ା କ'ଣ ସେଇଟା ଖଟିଛନ୍ତି ତାଙ୍କର ଅଗ୍ନି ସବୁ ଏଇ ଦେଖୁଣା ଧାନ କଚଡ଼ା ବାନ୍ଧି ଦିନ ନଅଟା ବେଳକୁ ଆସିବ ତାର ଖାଇବାକୁ, ସେ କ'ଣ ହେବ କାଳ ଟିକେ କ'ଣ ଶୁଖା ପୋଡ଼ା ଭୋଗା ପୋଡ଼ା କ'ଣ ଆସି ଖାଉଥିବ କ'ଣ, ସେ ଲୋକଟା ନା ଆଳୁ ପୋଡ଼ା ଟିକେ ବାଇଗଣ ପୋଡ଼ା ଟିକେ ଏତିକି ଟିକେ, ତାର ପୁଣି ପୁଣି ଧାନ ଭାର ପକେଇକି ସେ କାମ କରିକି ନେବ, ତାର ଫାୟାର ପୁରା ହେଭି ହେଇକି ରହିଲେ ନା ଆମ ଆଟି ଗୋଡ଼ି ଖାଇଦେବ, ଭଗବାନ ତ ନୀତିକାରଟା ମୁଁ ପଢ଼ୁଥିଲି ଆଉ ନୀତିକାର ସେ ନୀତିକାର ଏମିତି କଥା ଲାଗିଛନ୍ତି, ଯାହାର ହଜମ କରିବାର ଶକ୍ତି ଅଛି ଭଗବାନ ତ ଖାଇବାକୁ ଦେଇନାହାନ୍ତି, ଯିଏ ହଜମ କରିପାରିବ ତାକୁ ଖାଇବାକୁ ଦେଇନାହାନ୍ତି, ଆଉ ଯିଏ ଖାଇପାରିବ ତାଙ୍କ ତ ହଜମ କରିବାର ଶକ୍ତି ନାହିଁ, ଯାହା ତୁ ସବୁ ବନ୍ଦ କରିଦେବି, ଆସିକା ଡକ୍ଟର ପରେ ଡୌଡ଼ୁଛି ଆଜ୍ଞା କ'ଣ ଟାଇମ୍ କେମିତି କ'ଣ କେମିତି କ'ଣ ହଜମ ହବ, ଏ ହାଜମଲା ଖା ଏଟା ଖା ସେଟା ଖା ଜୁଆଣି ପାଣି ପିଇ ଏ ପାଣି ପିଇ ସେ ପାଣି ପିଇ ଗରମ ପାଣି ପିଇ ଥଣ୍ଡା ପାଣି ପିଇ, କିନ୍ତୁ ତ ଭାଗ୍ୟର ନାହିଁ ସେ ମାଟି ଗୋଡ଼ିକ ଖାଇ ହଜମ କରିଦେବେ, ସେ ଲେଖିଛନ୍ତି ବା ଯାହାର ଧନ ଅଛି ତାକୁ ସନ୍ତାନ ଦେଇନାହାନ୍ତି, ଯିଏ ଯିଏ ଯାହାର ଧନ ରହିଛି ତାକୁ ଗୋଟେ ପୁଅ ଦେଇନାହାନ୍ତି, ଆଉ ଯିଏ ଯିଏ ଯାହାର ପିଲା ଛୁଆଙ୍କୁ ଯତ୍ନ ନେଇପାରିବେନି ତାକୁ ପାଞ୍ଚଟା ଛଅଟା ଛୁଆ ଦେଇଦେଉଛନ୍ତି, ଏତକୁ ନାହିଁ ତୁମ ଟେଣ୍ଟ ହେଇ ଶୋଇଛନ୍ତି ସେ ଟେଣ୍ଟ ପାଖରେ ମ ଏଇ ଯେଉଁ ତୁମ ସ୍କୁଲ ଆଗରେ ଶୋଇନାହାନ୍ତି ଟେଣ୍ଟ ବାଲା ଦେଖୁନ ତାଙ୍କର ପିଲା ଛୁଆ କେତେ କିଛି ହେଲେ ତାଙ୍କର ଘଣ୍ଟା ଘଣ୍ଟା ଛୁଆ ତାଙ୍କର ବୁଲୁଛନ୍ତି ବାସ ଆରାମସେ, ଗୋଟେ ମଣିଷ କରିପାରିବେ କି ତାଙ୍କୁ ଭଗବାନ ଦେଉଛନ୍ତି, କାଳ ବା ବିଚିତ୍ର କରି ସଂସାରକୁ ଛାଡ଼ିଛି, ଏମିତିକା ଲୋକ ଲୋକ ଦେଖିକି ଦେଖିପାରୁନାହାନ୍ତି ସୃଷ୍ଟିଟା କ'ଣ, ଏଇଟା ଗୋଟେ ଯୁକ୍ତ, ଏ କଥା ପଢ଼ିଛି ନା, ଯୁକ୍ତ ନା ଯୁକ୍ତ ଜିନିଷ ମାନେ ଭଗବାନ ସହିତ ଯୁକ୍ତ ହେବା, ସ୍ୱର ଦ୍ୱାରା ଯୁକ୍ତ ହେବା, ସ୍ୱରଟା ବହୁତ ରେଗୁଲେଟିଭ କରିବା ଗୋଟେ। ଆମେ ଗୋଟେ ମାଷ୍ଟର ଗୋଟେ ଡାକ୍ତର କତିରୁ ଶୁଣିଥିଲି, ଡାକ୍ତର କତି ମାଆ କତିରୁ ଶିଖିଥିଲି ବୋଧେ, ନିଜ ଶରୀରକୁ ନିଜ ବହିତ, ତୁମ ଶରୀରକୁ ତୁମେ ଡକ୍ଟର କଣ୍ଟା କରିବ, ଡକ୍ଟର କିଛି ଜାଣିନି, ସେ ଗୋଟେ ଅନୁମାନ କରିକି ଦେଉଛି ନା, ଆଉ ତାର ଯାହା ପାଠ ପଢ଼ିଛି ଗୋଟେ ସିମ୍ପଟମ୍ ଦେଖିକି ସେ ଟାଇମ୍ ହେଉଥିବ ସେଟା ସେମିତି, ତୁମେ ବାଜିବାର ତୁମ ପ୍ରାରମ୍ଭ ଯଦି ଖଟିବାର ସେଟା ବାଜିଛ, ନିଜ ଶରୀରକୁ ନିଜେ ବୁଝ, ତୁମେ କ'ଣ ଖାଇଛ, ତୁମ ଶରୀର କ'ଣ ହେଉଛି, ତୁମକୁ କ'ଣ ଲାଗୁ, ତୁମେ ନିଜେ ଜାଣିବ ନା। ଆଉ ଆଉ ଏଇ ତ ଜପ ଧ୍ୟାନ ଯୁକ୍ତ କ'ଣ ହେବେ, ତୁ ଗୋଟେ ଜପ କଲାବେଳକୁ ଗୋଟେ ଦୁଇ ଘଣ୍ଟା ଫୁଣି ତା ଦେହରେ ଦେଖିବ ଶୋଇ ଯାଇଛି, ଆଖି ପତା ପକାଉଛ କାହିଁକି, ସେ କହୁଛନ୍ତି ମୋତେ ସେ ଗୋଟେ ପାଠ ପଢ଼ିଲା କଲେ ନା ଆଜ୍ଞା କୁହାଯାଇଛି ଆଖି ବସିକି ଧ୍ୟାନ କରିବ, ମାନେ କାହାକୁ ଧ୍ୟାନ କରିବୁ ରେ, ଧ୍ୟାନ ଖୋଲ ଖୋଲ କି ଆଖି ବନ୍ଦ କର, ତ ଆଖି ଭିତରେ କି ବସିଛି କି, ତ ମୁଣ୍ଡ ଭିତରେ ତ ବସିଛି, ମୁଣ୍ଡ ଭିତରେ ମାୟାଟା ଅଛି ନା, ଆଉ ଆଖି ବନ୍ଦ କରିଦେଲେ କ'ଣ ମାୟା, ଯଦି ତପସ୍ୟା କରିଥିଲେ ଆମର ଯେଉଁ ଗୁରୁ ବିଶ୍ୱମିତ୍ର ହରିକା ତା ସେତେବେଳେ କ'ଣ ଆଖି ଖୋଲା କରିଥିଲେ ନା କ'ଣ, ମୁଣ୍ଡ ଭିତରେ ସବୁ ଅଛି, ଆଚାର୍ଯ୍ୟମାନେ ଯାହା କହୁଛି ସେଟା ମାନିକି ଚଳାଇବାକୁ ହୁଏ, ଗୁରୁଦେବ ସିଧା କହୁଛନ୍ତି ସେ କ୍ଲାସରେ ଇଂଲିଶରେ ସେଠି କହୁଛନ୍ତି, ମୁଁ ତା ଆଗରୁ ଛୁଆଙ୍କୁ ସବୁ କୁହେ ଆରେ ତୁମେ ବସିକି ଜପ କର, କାହିଁକି ଏଇଟା ସବୁ ଚଲାବୁଲା କରୁ ଚଲାବୁଲା କରୁ ତୁମ ମନ ସ୍ଥିର ରହିବନି, ଆମେ ବସିଯାଉଛୁ ସେ ଭଗବାନ ଦେହରୁ, କେତେବେଳେ ଅତି ହେଲେ ଆଖି ଟିକେ ପଡ଼ିବ ତେଣୁ ପୁଣି କନସିୟସ୍ ଆସିବ ନା, ଜପଟା କେମିତି ହବ, ଆଉ ତା ମଧ୍ୟ ବସେଇଦେବ ସେ ତାର ଘୋଡ଼େଇ ଘୁମେଇ 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 ସେ ଯାହା ହବେ, ଆଉ କ'ଣ ତୁ ଢାକ ମାରିବୁ କେତେ, ତୁ ହେ ଶୁଣି ଶୁଣି ଛାଡ଼ ଯାହା କର ଆଉ କିଛି ହବ, ଏ ଉଠି ଉଠି ଜପ କର ହେଲେ ସମୟଟା ପଳେଇବ ଦୁଇ ଘଣ୍ଟା। ଆଉ ଗୋଟେ ଜିନିଷ ହେଲା ତୁମ ଅଭ୍ୟାସ, ଇନ୍ଦ୍ରଟା ସେ ଅଭ୍ୟାସରେ ପଡ଼ିବ, ତୁମେ ଯିଏ ଜପମାଳାରେ ଢୋଲେଇଲା ନା ତାର ଅଭ୍ୟାସ ଉଠାଇଗଲା, ତା ଖାଲି ଜପମାଳା ଧରିବନି ତ ଲାଗି, ଇନ୍ଦ୍ରମାନେ କାମ ହେଲା ସେ ଯୁକ୍ତ ହବା ଯୋଉ ଭଗବାନ ସେତେ କେମିତି ଯୁକ୍ତ ହବ, ଦୁଇ ଘଣ୍ଟା ଗୋଟେ ପ୍ରଭୁଙ୍କୁ ଡାକିବା ନା। ଆଉ ଏଇ ପ୍ରଭୁ ସବୁ ପ୍ରଭୁପତ ପଚାରୁଛନ୍ତି, ପ୍ରଭୁପତ ହସିଲେ, ପ୍ରଭୁପତ ଅଚ୍ୟୁତାନନ୍ଦ ସ୍ୱାମୀ ପଚାରୁଛନ୍ତି, ପ୍ରଭୁପତ ଆପଣ ପ୍ରଥମେ ଚଉଷଠି ମେଳା କହିଥିଲେ, କହିଲେ ହଁ ପ୍ରଥମେ ମୋର ପ୍ରଥମ ଡିସିପଲ ମାନଙ୍କୁ କହିଥିଲେ ତୁମେ ଚଉଷଠି ମେଳା କର ପାରିଲେ, ତାପରେ କହିଲେ 32 ମେଳା କର ପାରିଲେ, ତାପରେ ମୁଁ କହିଲି ନାଇଁ 16 ମେଳାରୁ ଆଉ କମ୍ ହବନି, ଏଠାରୁ ଆଉ କମ୍ ହେଇପାରିବେ, ପ୍ରଭୁପାତ ସଂଖ୍ୟା ପୂର୍ବକ ନାମ ଗାନ ନଥିବି କାଲ ଅବସାନୀ କୃତ, ପ୍ରଭୁପାତ ସେଇଟା ସାଙ୍ଗେ ସାଙ୍ଗେ, ସେ ତ ମାନେ ଗୋଟେ ମାନେ ସାଧାରଣ କଥା କହୁଛନ୍ତି, ସାଙ୍ଗେ ସାଙ୍ଗେ ଶାସ୍ତ୍ରକୁ ପଳେଇଯିବେ, ଯଦି ଗୋଟେ ପିନ୍ ପଏଣ୍ଟ ମାରିଦେବେ ବସେଇଦେବେ ସାଙ୍ଗେ ସାଙ୍ଗେ, କାଲ ଅବସାନୀ କୃତ ଆମର କୁହାଯାଇଛି ସଂଖ୍ୟା ପୂର୍ବକ ନାମ ଗାନ ନଥିବି, ସଂଖ୍ୟା ପୂର୍ବକ ନାମ କରିବେ, ତେଣୁ ମୁଁ ଏତିକି ପ୍ରେସ୍କ୍ରାଇବ୍ କରିଛି ପ୍ରେସ୍କ୍ରିପ୍ସନ୍ ନାମ କରିବେ, କାହିଁକି ସେ ଜାଣିଛନ୍ତି ଦୁଇ ଘଣ୍ଟା ବି ତାଙ୍କ ମନ ସ୍ଥିର ରହୁନି, ସେ କିଏ ଶୋଇଗଲାଣି କିଏ କୁଆଡ଼େ କ'ଣ କଲାଣି, ଆଉ ଇଏ କ'ଣ, ସେଥିପାଇଁ ଏ ଚେତନାର ଉନ୍ମେଷ କରିବା ପାଇଁ ସେବା ଅନୁଷ୍ଠାନଟା ବେଶୀ ଦେଲେ, ସ୍ୱୀକୃତି କିଛି ପ୍ରାପ୍ତ ହେଲେ ଆମେ ଟିକେ ପ୍ରଭୁ ପ୍ରଭୁଙ୍କୁ ବାକୁଳ ହେଇକି ଡାକିବୁ, ଆମର ସବୁ ସେଗୁଡ଼ାକ ସବୁ ବହୁତ ଧ୍ୟାନ ଦେବାକୁ ପଡ଼ିବ, ତେଣୁ ଏଇ କଥାରେ କହୁଥିଲେ ନା ଶରୀରଟାକୁ ସେଥିପାଇଁ ଏମିତି ରଖିବାକୁ ପଡ଼ିବ ଯେମିତି ଭଗବାନ ସହିତ ଯୁକ୍ତ ହେବା ଆମକୁ ସହଜ ହେବ, ନିଜର ଖାଇବା ପିଇବା ଯେ କେଉଁ ଜିନିଷଟା ମୋର ବାଧା ସୃଷ୍ଟି କରୁଛି ଯୁଗରେ, ତୁମକୁ ନିଜେ ତୁମେ ନିଜେ ଚିନ୍ତା କରିବ ନା, ତୁମକୁ କହିବ କି ସାଧନ ତୁମକୁ କରିବାକୁ ପଡ଼ିବ, ଗୁରୁ ସାଧନ ସୂତ୍ର ବତେଇବେ, ତୁମେ ସାଧନ କଲେ କୃପାଟା ପାଇବ, ସାଧନ ବିନା ଗୁରୁ କୃପା କରିପାରିବେନି, ସେଟା କେମିତି କରିବ, ତୁମକୁ ସାଧନ କରିବାକୁ ପଡ଼ିବ, ତେଣୁ ଏ ସାଧନ ଜିନିଷଟା ଏଇ ଜିନିଷଟା ଯାହା କହିଲେ ଅଶାନ୍ତସ୍ୟ ତତୃଷ୍ଣାକୁଲସ୍ୟ ସୁଖମ ସୋ ପ୍ରକାଶନ ପ୍ରକାଶନ ପ୍ରକାଶନନ୍ଦ ଆତ୍ମାନୁଭବ ଲକ୍ଷଣ କୁ ତସ୍ୟା, ଆତ୍ମାର ଯେଉଁ ପ୍ରକାଶ ଆନନ୍ଦଟା କେଉଁଠି ଅଛି, କାହିଁକି ନା ସେ ତୃଷ୍ଣାକୁଳ ବିଷୟ ତୃଷ୍ଣାରୁ ମୁକ୍ତ ହେଇପାରୁ, ଆତ୍ମସ୍ଥିତିକି ଆସିପାରୁ, କିନ୍ତୁ ଆମର ସବୁ ବେସିକ ଜିନିଷଟାକୁ ଆମେ ଆତ୍ମା, ଆଉ ଯଦି ଆମେ ଆତ୍ମା ଆମର କାର୍ଯ୍ୟ କ'ଣ ରହିଲା, ପରମାତ୍ମାଙ୍କର କୃଷ୍ଣଙ୍କର ସେବା କରିବା, ତାତ୍ପର୍ଯ୍ୟ ବ୍ୟକ୍ତି କୃଷ୍ଣ ଚେତନା ନ ରହିଲେ ଶାନ୍ତି ପାଇବାର ସମ୍ଭାବନା ନାହିଁ, ତେଣୁ ପଞ୍ଚମ ଅଧ୍ୟାୟରେ ପୂର୍ବ ସାଙ୍ଗେ ପଳେଇଲା, ସେଠିକି ପଞ୍ଚମ ଅଧ୍ୟାୟରେ କୁହାଯାଇଛି ଯେ ଯେତେବେଳେ ବ୍ୟକ୍ତି ବୁଝିପାରେ ଯେ କୃଷ୍ଣ ସମସ୍ତ ଯଜ୍ଞ ଓ ତପସ୍ୟା ଆଦିର ଫଳର ଭକ୍ତା ବା ଉପଭୋଗକାରୀ ଅଟନ୍ତି ଏବଂ ସେ ସମସ୍ତ ଜଗତର ମହେଶ୍ୱର ଅଟନ୍ତି, ସେତେବେଳେ ବ୍ୟକ୍ତି ପ୍ରକୃତ ଶାନ୍ତି ଲାଭ କରିପାରେ, ଭକ୍ତାର ଯଜ୍ଞ ତପସ୍ୟା ଶ୍ଳୋକକୁ ପଳେଇଗଲେ। ତେଣୁ ଯଦି ବ୍ୟକ୍ତି କୃଷ୍ଣ ଚେତନାରେ ନ ରହେ ତାହେଲେ ମନର ଏକ ଶେଷ ଆଶ୍ରୟ ଆଶ୍ରୟସ୍ଥଳ ଆଉ କିଛି ନ ହୋଇପାରେ, ମନ କେଉଁଠି ସେଲ୍ଟର ନେଇ, ଭଗବାନ ଯଦି ଆମେ ଚିନ୍ତା ନ କରିପାରିଲେ ଆଉ, ତେଣୁ ସବୁବେଳେ ତ ସେବାଟା ଚାଲିବ, କର୍ମଟା ଚାଲିବ, ବସିକି ତୁମେ ସବୁବେଳେ 24 ଘଣ୍ଟା ନାମ କରିପାରିବନି, ଯେଉଁ ସେବା ଯିଏ କରୁଛି ନା ସେତେବେଳେ ସେ ସବୁ କୃଷ୍ଣ ଚିନ୍ତାଟା ଶିଖିବା ଦରକାର। ଏଇଟା କୃଷ୍ଣ ପାଇଁ କରାହଉଛି, ଏଇଟା କୃଷ୍ଣଙ୍କର ହବ, ଏଇଟା କଲେ ଭଗବାନ ଖୁସି ହେବେ ଆଉ ସୁଖ ହେବେ ଆଉ, ଏଇଟା ମରିବାରେ ବି ତ ମନବୁଦ୍ଧି ହବ। ଆଉ ବସିଲେ ତୁମେ ପାରିବନି, ବସିଲେ ତୁମେ କ'ଣ ଗ୍ରହଣ ବିଷୟ ଚିନ୍ତା ଆସିବ, ଇନ୍ଦ୍ର ଗୁଡ଼ାକ ଅଛନ୍ତି, ଭଗବାନ ସେବା ଗୁଡ଼ାକ ସେମାନେ ଲଗା ହେଲା, ଏ ସେବାନୁଷ୍ଠାନ ଦିଆଗଲା, ଯେଉଁ କଳିଯୁଗର କର୍ମାଧିକାରୀ ସବୁ ବସି ଗୋଟେ ଜାଗାରେ ଭଜନ ସାଧନ କରିପାରିବେ, ଭଜନ କରିବା ଲୋକ କରିପାରୁନାହାନ୍ତି ଆଉ କେବେ ନାହିଁ, ଅଧିକାରଟା ଗୋଟେ ବଡ଼ ଜିନିଷ ମୁଁ ଦେଖିଛି ସବୁ ଆଉ କିଛି ନାହିଁ, ସବୁ ବୁଲି 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 ଆଖି ଆଖି ମୋ ଆଖି ଖୋଲିଯାଇଛି, ସବୁଆଡ଼େ ମୁଁ ଟ୍ରାଏ କରିଛି ଆଉ ଏ ଭଜନଟା କ'ଣ ଖୋଜିବା ସେସବୁ ଦେଖିଲି ନାହିଁ। ଆଚାର୍ଯ୍ୟ ପ୍ରିନ୍ସିପୁଲ ଯାହା ହେଉଛି ସେଇଟା ଠିକ, ଭଗବାନଙ୍କ ଲୋକ ସେମାନେ ଯାହା କହିଛନ୍ତି ସବୁ ଠିକ ଆଉ, କାହିଁ ମୋତେ ଏଇଟା ସବୁ ବୃନ୍ଦାନ ବୃନ୍ଦାନ ସବୁ ମୋତେ କ'ଣ ଏତେ ଗୁଡ଼ କଥା ସବୁ କହୁଛନ୍ତି, ଏତେ ଜିନିଷ ଅଛି ସତ କଥା, ତାହେଲେ କ'ଣ ଆମେ ଠକିବୁ ନା କ'ଣ, ସେମାନେ ସବୁ ଚ୍ୟାଲେଞ୍ଜ କରନ୍ତି। ତାପରେ ଧୀରେ ଧୀରେ ତାଙ୍କ ସାର ଫ୍ରେଣ୍ଡସିପ୍ କରିକି ଦେଖିଲେ କ'ଣ ପ୍ରକୃତରେ ମାନେ ସବୁ କରୁଛନ୍ତି, ସେମାନେ ସବୁ ଖୋଲି କହିଦିଅନ୍ତି ଆଉ ନା ଭାଇ ଭଜନ ଭଜନ କିଛି ନା, କିଛି ମାନେ ତୁମେ ଭଲ ରହୁଛ, କିରେ କ'ଣ ଭଲ ରହୁଛ, ତୁମେ ଦିନରାତି ମାଳା ଧର ଜପ କରୁଛ, ହଉ ଭକ୍ତି ଅଧିକାରଟା ଜିନିଷଟା ନା, ଭକ୍ତି ଅଧିକାର ଜିନିଷ ତାଙ୍କର ସଂସ୍କାରଟା ସେତିକି ନାହିଁ, ଭକ୍ତି ନୁହେଁ ସ୍ୱୀକୃତିରେ ନାହିଁ, ତୁମେ ନିର୍ଜନ ଭଜନ କେମିତି ଏକାନ୍ତ ଭଜନଟା କେମିତି କରିବ, ତୁମର ସ୍ୱୀକୃତିର ପ୍ରବଳ ଥିଲେ ହଉ, ଭକ୍ତି ନୁହେଁ ସ୍ୱୀକୃତି ଉପରେ ଯୁବକ ସାଙ୍ଗ ପୁରା ବାଡ଼େ ବାଡ଼େଇ କହିଛନ୍ତି, ସ୍ୱୀକୃତି ଥିଲେ ତୁମର ବିଶ୍ୱାସଟା ଗୋଟେ ଆସିବନି ଆଉ, ସବୁ ରୋଗା ଏବେ ଦେଖାହେଲା ସେ ପିଲାଟି ତାକୁ ସେ ଦେଖିଲି ତାକୁ କହିବି କ'ଣ ହେଲା, ସବୁ ପୁରା ରୋଗା ହେଇକି ପୁରା, ତୁମେ ସରକୁ ପରମିଟ କରିବନି, ତୁ କେବେ ବୈରାଗି ଆଚରଣ କରିବୁ, କ'ଣ ବୈରାଗି ଆଚରଣ କରିବୁ, ତୁମ ଦେହରେ ଯିବନି ପାରିବନି, ଆଚ୍ଛା ଯିବନି, କେତେ ବିଚାର କରିକି ଗୋଟେ ବୈଜ୍ଞାନିକ ଗୁରୁଦେବ ସେ ଶବ୍ଦଟା କହୁଛନ୍ତି ଆଉ, ସମ୍ପ୍ରଦାୟ ଏକ ବୈଜ୍ଞାନିକ ମାନେ ଆଧ୍ୟାତ୍ମିକ ବୈଜ୍ଞାନିକ ଭିତ୍ତି ଉପରେ ପର୍ଯ୍ୟବେସିତ, ଏଥିରେ କୌଣସି ଜିନିଷ ତୁମେ ଗୋଟେ ଭାବନ ଗୋଟେ ସେଣ୍ଟିମେଣ୍ଟାଲ କହିଦେଇଛନ୍ତି କରିଦେଲେ କିଛି ନାହିଁ, ତାର ସବୁଥିରେ ସାଇନ୍ସ ଅଛି, ତୁମେ ଗୋଟିଏ ଗୋଟେ ଆଭଏଡ୍ କରି ଦେଖ ଜୀବନ କେବେ ସଫଳ ପାଇବନି, ଗୋଟେ ଜିନିଷ ଗୋଟେ ତୁମେ ଭଲ ଲାଗୁ ତୁମେ ଏଟା କହିବି ଏଟା କରିବି ଏଟା କରିବି କେବେ ହବ, ଏଟା ସାଇଣ୍ଟିଫିକ ଜିନିଷ କାରଣ ଶୁଦ୍ଧ ଭକ୍ତମାନଙ୍କର ଦ୍ୱାରା ରିଭିଲିଂ ହେଇକି ଆସିଛି ଆଉ, ତୁମେ ଗୋଟେ ଗ୍ରହଣ କରିବାକୁ ପଡ଼େ। ମୁଁ ମଙ୍ଗଳାରତୀ ନବାସ ମୋର କ'ଣ ଅଛି, ମୁଁ ତ ଛୋଟବେଳେ ଉଠି ଜପ କଲେ ମୋର କ'ଣ ଅସୁବିଧା, ଜଣେ କହିଦେବ ନା କରିବନି, ତୁମର ସତଗୁଣ ନାହିଁ ନା, ତେଣୁ ସେ ଜପ କଲେ ତୁମେ ରାଜସିକ ଭାବନାରେ ଚୁପଡ଼ା କରିବ, ସତଗୁଣ ଆମେ ବଢ଼ିବାକୁ ଅଛି, ସେ ଆମକୁ ଉଠିବାକୁ ପଡ଼ିବ। ତେଣୁ ଏଇ ଜିନିଷ ଆଜି ସେ ଲେକ୍ଚରଟା ମୁଁ ପୁଣି କାଲି ଶୁଣିଥିଲି, ସେଠି ବନ୍ଦ ହେଇଥିଲା, ପୁଣି ଆଜି ପ୍ରଭାତ ସେଇ ଜିନିଷ କହୁଛି, ଏଠି ଫାର୍ଷ୍ଟ କ୍ଲାସ ସେକେଣ୍ଡ କ୍ଲାସ ଥାର୍ଡ କ୍ଲାସ ପ୍ରଭାତ ବାରବାର କହୁଛନ୍ତି, ଏଠି ଫାର୍ଷ୍ଟ କ୍ଲାସ ହେଲା ସତଗୁଣ, ସେକେଣ୍ଡ କ୍ଲାସ ହେଲା ରଜଗୁଣ, ତମ ଗୁଣ ହେଲା ଥାର୍ଡ କ୍ଲାସ, ପ୍ରଭାତ କହିଲେ ସେଠି ସବୁ ସବୁ ଫାର୍ଷ୍ଟ କ୍ଲାସ, ପ୍ରଭାତ ଉଡ଼େଇ କହୁଛନ୍ତି, ଉଡ଼େଇ କୁହନ୍ତି ନା ଉଡ଼େଇ କହୁଛନ୍ତି, ଗୋଲଗୁଣ୍ଡ ମାନେ ସବୁ ଫାର୍ଷ୍ଟ କ୍ଲାସ, ସେଠି ସେଠି ଟ୍ରି ଫାର୍ଷ୍ଟ କ୍ଲାସ, ସେ ଏଲିଫେଣ୍ଟ ଫାର୍ଷ୍ଟ କ୍ଲାସ, ଯାହା ଯିଏ ଅଛନ୍ତି ସବୁ ଫାର୍ଷ୍ଟ କ୍ଲାସ, ସେଠି ଶୁଦ୍ଧ ସପ୍ତୋଷ, ସେଠି ସେକେଣ୍ଡ ନାହିଁ ଥାର୍ଡ ନାହିଁ, ସେଠି କେବଳ ଶୁଦ୍ଧ ସତ୍ତ୍ୱ, ଆମକୁ ଆମକୁ ଆମ ଷ୍ଟାଣ୍ଡାର୍ଡକୁ କେବେ ଆମେ ମିନିମାଇଜ୍ କରିପାରିବା, ଆଚାର୍ଯ୍ୟ ଷ୍ଟାଣ୍ଡାର୍ଡକୁ କେବେ ମିନିମାଇଜ୍ କରିପାରିବା, ତାର କ'ଣ ଗୋଟେ କାରଣ ଅଛି, କ'ଣ ଏମିତି କଲେ କ'ଣ ହବ, କାହିଁକି ଗୁରୁ ପୂଜା ଅଛି, ମୁଁ କ'ଣ ଏମିତି କରିଦେଲେ ହବନି କି, ଏଇଟା ନା କିଛି ତୁମେ କରିପାରିବ ନାହିଁ, ତାର କିଛି ଅଛି ତୁମେ କିଛି ଜାଣିପାରିବନି, ଷ୍ଟିକ୍ ଷ୍ଟିକ୍ ହବା ଦରକାର, ପ୍ରିନ୍ସିପଲକୁ ବହୁତ ପାଳନ କରିବା ଦରକାର, ତାପରେ ତୁମେ ଜାଣିବ କ'ଣ ତାର ଲାଭ ଅଛି। ତେଣୁ ବ୍ୟକ୍ତି କୃଷ୍ଣ ଚେତନା ନ ରହେ ତାର ମନରେ ଏକ ଶେଷ ଆଶ୍ରୟସ୍ଥଳ ଆଉ କିଛି ହୋଇନପାରେ, ଏକ ଅନ୍ତିମ ଲକ୍ଷ୍ୟସ୍ଥଳର ଅଭାବ ହିଁ ସମସ୍ତଙ୍କର ଗୋଳମାଳର କାରଣ, ଯେ କୃଷ୍ଣ ଚେତନା ନ ରହିବାଟା ହେଉଛି ସବୁ ଗୋଳମାଳର କାରଣ। ଯେତେବେଳେ ବ୍ୟକ୍ତି ନିଶ୍ଚିତ ଭାବରେ ଜାଣିପାରେ ଯେ କୃଷ୍ଣ ହେଉଛନ୍ତି ଭୋକ୍ତା ମାଲିକ ଓ ପ୍ରତ୍ୟେକଙ୍କର ବନ୍ଧୁ, ସେତେବେଳେ ତାର ମନ ସ୍ଥିର ହୋଇଯାଏ, ଏ 5:29 ଲଗେଇଲି, ସେ ଶାନ୍ତି ଲାଭ କରେ, ତେଣୁ ଯେ କୃଷ୍ଣଙ୍କ ସହ ଯୁକ୍ତ ନୁହେଁ ଅର୍ଥାତ୍ କୃଷ୍ଣ ଭକ୍ତ ନୁହେଁ, ସେ ସର୍ବଦା ତ୍ରିତା ଉପରେ ଦଗ୍ଧୀଭୂତ ଓ ଅଶାନ୍ତ, ସେ ଯେତେ ଶାନ୍ତିରେ ଥିଲା ଭଳି ଓ ଆଧ୍ୟାତ୍ମିକ ମାର୍ଗରେ ଅଗ୍ରଗତି କଲା ଭଳି ଦେଖାଗଲେ ବି ସେ କଥାପି ଶାନ୍ତିରେ ନଥାଏ, ଦେଖିଲା ଭଳିଆ ଲାଗୁଛି ନା ସବୁ, ଆଉ ଏ ଜଗତଟା କ'ଣ ମାନେ ଆମର ଚେତନାଟା ଏମିତି ନାହିଁ ନା, ଆମେ ଦେଖିକି ଜାଣିପାରିବାନି, ଦେଖିକି ଗୋଟେ ଶିକ୍ଷା କରିପାରିବ, ଦେଖିକି ବିଷୟ ଜିନିଷଟା କ'ଣ ଶିଖିବା ହବ, କିନ୍ତୁ ଦେଖିକି ଅନୁଭବ ଲୋକ କରିପାରିବେ, ଶୁଣିକି ଅନୁଭବ କରିବେ, ଆଧ୍ୟାତ୍ମିକ ଅନୁଭବଟା ଶୁଣିକି ହବ, ଆଉ ବିଷୟ ଅନୁଭବ ଗୁଡ଼ାକ ଏଇଟା ଦେଖିକି, ଏ ଦୁଇଟା ଦେଖିକି ଶୁଣିକି, କାରଣ ଆମର କଳିଯୁଗ ଲୋକଗୁଡ଼ାଙ୍କର ଚେତନା ଏତେ କଷ୍ଟ, ଏତେ ମାନେ ଯାହା କୁହନ୍ତୁ ଖରାପ, ସେ ଦେଖୁଛନ୍ତି ସବୁ ଲୋକ ଦୁଃଖ ପାଉଛନ୍ତି, ହେଲେ ତାଙ୍କୁ ବୁଦ୍ଧି ଆସୁନି, ମୁଁ ବି ଭଗବାନ ଡାକିଲେ ମୁଁ ଦୁଃଖ ରହିବି, ସେ କ'ଣ ଦେଖି ଜାଣିପାରୁଛନ୍ତି, ସେ ଲୋକ ତାହାର ହେଇଗଲେ ମୋର କ'ଣ ହବ ନା କ'ଣ, ଏସବୁ ଜଡ଼ବାଦରେ ହୃଦୟ ଭରିପୂର ହେଇକି ରହିଛି, ଚେତନାର ଉନ୍ମେଷତା ନାହିଁ। କଳିଯୁଗଟା ଭାରି ଭୟଙ୍କର ଯୁଗ, ଆଉ ସଂସ୍କାର ବହୁତ କମ୍। ଏତେ କଳି ବଢି ବଢିକ ବଢିବଢିକ ଚାଲିଲାଣି, ପୁରା ବୈଦିକ ସଂସ୍କାରକୁ ସବୁ ବିଦୃତ କରିଦେଲାଣି। ସେ କଥା ସେ କହୁଛନ୍ତି, ପ୍ରପଦ ସେ ଜିନିଷ କହୁଛନ୍ତି ଯେ ସେ ଯେତେ ଶାନ୍ତିରେ ଥିଲାବେଳେ ଓ ଆଧ୍ୟାତ୍ମିକ ମାର୍ଗରେ ଅଗ୍ରଗତି କଲାବେଳେ ଦେଖା ହେଲେ ବି ସେ କଦାପି ଶାନ୍ତିରେ ନଥାଏ, କାହିଁକି ଭଗବାନଙ୍କର ଭକ୍ତ ନୁହେଁ, ଶାନ୍ତିରେ ନଥାଏ। ଆଧ୍ୟାତ୍ମିକ ମାର୍ଗ ଗୁଡ଼ାକ ଏତେ ସରଳ, ଏତେ ମାନେ ଯାହା କହୁଛି ସୂକ୍ଷ୍ମ ଜିନିଷ ଜଣାପଡ଼େ ସେୟା। ଏବେ ଏବେ ସେ ପିଲାଟା ଆସିଥାଏ, ମୁଁ ବହୁତ ବର୍ଷ ତଳେ ଯାଇଥିଲି, କେତେ 5-10 ବର୍ଷ ତଳେ ସେ ମହାରାଜ ଥାନ୍ତି, ଧୀର ପିଲା ଭଲ ଲାଗେ। ମୁଁ ତ କ'ଣ ମଣିଷ, ମୁଁ ଯାହାକୁ ଦେଖେ ମୋତେ ଭଲ ଲାଗେ। ସମୟ ଥିଲା ଥିଲା ସେ ମଠରେ ଥିଲା, ଯେ କୁଡ଼ିଆ ପୂଜା ସେବା କରେ, ବହୁତ ପୁରୁଣା ଲୋକଟା। ତାକୁ ପଚାରିକି ସେ ଅଛି ନା ନାହିଁ ସେ ଛୁଆଟି, ସେ ବ୍ରହ୍ମଚାରୀ ଏଠି ଅଛି ନା? ଆଜ୍ଞା ନାହିଁ। କ'ଣ କଲା, କ'ଣ ହେଲା, କ'ଣ ତା ମୁଣ୍ଡକୁ ଉଠିଲା? ଆଜ୍ଞା ବିଷ ଖାଇଲା। ଆଉ ବିଷ ଖାଇଲା ତାକୁ ଯାହା ତାକୁ ନେଇ ମେଡ଼ିକାଲ ମେଡ଼ିକାଲ ରହିଲେ, କିନ୍ତୁ ଆସିଲା ପରେ ତାକୁ ଚାଲିଗଲା। କିନ୍ତୁ ତୁ ସାଧୁଟା ହେଇଛୁ, ତୁ ତୁ କେମିତି ଏଇ ଜିନିଷଟା କରିଦେଲୁ? ମାନେ ତାର ମାନସିକ ସ୍ଥିତିରେ ଦେଖ କେମିତି ସବୁବେଳେ ପାରିଲା ଭାରତ। ସେ ଆମର ସଂସ୍ଥାର ନୁହେଁ, ଅଲଗା ଆଡ଼େ। ସେ ମୋତେ କହିଲା କେମିତି ଏଇଟା କରିଦେଲା, ଏଇଟା ଗୋଟେ ସାଧାରଣ କର୍ମୀ ଲୋକ ବି କରିବେନି, ଯାହାର ଜ୍ଞାନ ଥିବ। ତୁ ତ ଆତ୍ମହତ୍ୟା ନା ଏଇଟା, ମାନେ ଦେଖ ଜଣାପଡ଼ୁ ତୁମେ କିଛି ଆଡ଼ଭାନ୍ସ ବୋଲି ଭାବନି। ତୁମେ କେବେ ଆଚାର୍ଯ୍ୟ ପ୍ରିନ୍ସିପାଲକୁ ଟିକେ ଢିଲା କର, ତୁମେ ଭାବୁଛ ମୁଁ ଆଡ଼ଭାନ୍ସ କରିଗଲି, ତୁମେ ଭାବୁଛ ମୁଁ ସବୁ ଜାଣିଦେଲି। କେତେବେଳେ ଗୋଟେ ମୁହୂର୍ତ୍ତରେ ଗୋଟେ ଦୁର୍ବଳ ମନ ଚାଲି ଆସିବ, ତୁ କେଉଁ ରାସ୍ତାକୁ ବିଷୟ ଆଡ଼କୁ ନେଇଯିବ ନା, କେତେବେଳେ କେଉଁ ଜୀବନରେ ଇସି ଆସିଯିବ, ଠିକ ଠିକ ଗଲାଣି, ଠିକ ଠିକ ଗଲାଣି। ସେ ବହୁତ ସେବାପତ୍ର ଭଲ ମନ୍ଦ କରେ, ପ୍ରାୟ ସମାଳୁଥିଲା ମଠଟାକୁ, ବୁଝିଲା କିଏ ଅଛି ନା ଆଉ କିଏ ନାହାନ୍ତି। ମୋର ମନ ହଠାତ୍ ସେ ପିଲା ଟିକେ ତୁମ ରୂତା ରୂପଟା ମନ ଲଗଲା, ପ୍ରାୟ ଆଜ୍ଞା ସେ ଅଛନ୍ତି, ଚାଲିଗଲି। କେମିତି ଗଲା ପିଲାଟା? କାରଣ ଆମେ ଯେଉଁଟାକୁ ଭାବୁଛେ ଏଟା ଏଥିରେ କିଛି ଗୁରୁତ୍ୱ ନାହିଁ, ଯେଉଁ ଆଚାର୍ଯ୍ୟ ନିୟମଟାକୁ ଆମେ ଗୁରୁତ୍ୱ ବୋଲି ଭାବୁନେ, ସେଇ ଛୋଟ ଛୋଟ ଜିନିଷରେ ଆମେ ଅଟକିକି ରହିଯିବା। ସେଠି ଗୁରୁତ୍ୱ ବୋଲି ଭାବୁନେ, ସମୟ ଏମିତି ଆସିଯିବ ଆଉ ବଳ ନଥିବ, ଆମକୁ ସମ୍ଭାଳି ପାରିବନି, ବୁଦ୍ଧିକି ସମ୍ଭାଳି ପାରିବନି। କେତେ କେତେ ବୟସ ହେଇଗଲେ ତୁମେ ପରିପକ୍ଵ ଅବସ୍ଥାରେ ଆଉ ପହଞ୍ଚିପାରିବନି, କେତେବେଳେ କ'ଣ ମୁଣ୍ଡ କ'ଣ ଘୂରିଦେବ, କିଛି କରିପାରିବନି। ଆଚାର୍ଯ୍ୟ ଉପାସନାଟା ଆମର ପ୍ରଥମ, ଆମ ଗୌଡ଼ି ସମ୍ପ୍ରଦାୟର ଆଚାର୍ଯ୍ୟ ଉପାସନା ପ୍ରଧାନ, ନହେଲେ ତୁମର ଯେକୌଣସି ଅବସ୍ଥାରେ ମାଇଣ୍ଡ ଗୋଟେ ଡାଇଭର୍ଟ ହେଇଯିବ, କୁଆଡ଼େ କ'ଣ କରିଦେବ, କ'ଣ ହିସାବ ପତ୍ର ନାହିଁ। ଆଉ ବଡ଼ ଦୁଃଖ ଗୋଟେ ସ୍ଥିତି ଆସୁଛି, ସାଧୁ ସମାଜକୁ ତ ମୋତେ ଦୁଃଖ ଲାଗୁଛି, କାରଣ ଏତେ ବିଷୟର ପ୍ରଭାବ। ଆଗରୁ ସବୁ ମଠ ମନ୍ଦିରକୁ ଏତେ ଝିଅ ବହୁ ଭଲ ମନ୍ଦିର ଏସବୁ କ'ଣ ଆସୁଥିଲି, ସେସବୁବେଳେ ସବୁ ନଥିଲା, ଭାରି ଥିଲା, ବୈରାଗ୍ୟ ବି ଥିଲା, ଆଉ ଆମର ସମାଜର ସଂସ୍କାର ଥିଲା, ସବୁଟା ଭଲ ଥିଲା। ଆଉ ପିଲାମାନଙ୍କୁ ଯେଉଁ ଆସୁଥିଲେ ସବୁ ତପସ୍ୱୀ, ଆଜି ମୁଁ ଆଜି ନା କିଏ କହିଲେ ଖାଲି ଗୋଟେ ପ୍ରଭୁପାଦଙ୍କର କୋର୍ସ ପଠାଇଛନ୍ତି, ପ୍ରଭୁପାଦ ଲେଖୁଛନ୍ତି, ସବୁ ଭଲ ଭଲ କୋର୍ସ, ବଢ଼ିଆ ବଢ଼ିଆ, କିଏ କୁଆଡ଼େ ସବୁ ଖୋଜିକି ବାହାର କରୁଛନ୍ତି। ପ୍ରଭୁପାଦ କହୁଛନ୍ତି ଚୈତନ୍ୟ ମହାପ୍ରଭୁ ଓଡ଼ିଶା ବେଙ୍ଗଲରେ ରହିଥିଲେ, ଓଡ଼ିଆ ଆଉ ଗୌଡ଼ିଓ। ଚୈତନ୍ୟ ମହାପ୍ରଭୁ ଯେହେତୁ ଓଡ଼ିଆ ଆଉ ଗୌଡ଼ିଓ ଦୁଇଟା ରହିଥିଲେ, ଆଉ ଏ ଓଡ଼ିଆମାନେ ଆଉ ଗୌଡ଼ିଓମାନେ ବେଙ୍ଗଲୀମାନେ ଏମାନେ ପ୍ରକୃତରେ ମହାପ୍ରଭୁଙ୍କୁ ଜାଣନ୍ତି, ମାନେ ମହାପ୍ରଭୁଙ୍କ ଧାରା ରହନ୍ତି। ସେଥିପାଇଁ ଯେଉଁ ନା ବିଦେଶରେ ଯାଉ, ଯେଉଁଠି ଯାଉ ଦେଖିବ ଓଡ଼ିଆ ପୂଜାରେ ଥିବେ, ନା ବଙ୍ଗାଳୀ ଲୋକ ଥିବେ, ଯୁଆଡ଼େ ତୁମେ ହାତ ମାରି ଦେଖୁଥିବେ ମହାପ୍ରଭୁ ଆମର ଏଠି ରହିଛନ୍ତି, ମହାପ୍ରଭୁଙ୍କର ପ୍ରତି, ଆଉ ଆମର ଠାକୁର ଦେଶ ସମସ୍ତେ ଆମର ସେବାପତ୍ର, ଆମର ପ୍ରଥମରେ ଜିନିଷଟା ଅଛି ସେ ଆମର ସେ ଭୂମିଲା ଯେମିତି ହେଇଗଲାଣି। ଆଉ ସାଧୁ ସମାଜ ଗୋଟେ ଗୋଟେ ବିପଦ ଆସି ଚାଲିଗଲାଣି, ବିଷୟର ପ୍ରଭାବଟା ଖେଳିଯାଉଛି, ଯାଇ ଟିକେ ଥିଲା ଯେଉଁ ମୋବାଇଲ ଆସିଗଲା, ଏଇଟା ସବୁ 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 ତାଙ୍କର ମନବିକ୍ଷୋଭ ହେଲା। ଏଣୁ ତେଣୁ ସେ କ'ଣ ପ୍ରବଚନ ଶିଖିବେ, ପ୍ରବଚନଟା ବିଷୟ ଅମୃତଟା ଅଛି, ତୁ କ'ଣଟା ପ୍ରବଚନ ଶିଖିବୁ, ମୋବାଇଲ ପ୍ରବଚନ କ'ଣ ଡାଟା, କାହିଁକି କ'ଣଟା ଏତେ ଶିଖିବୁ, କା କତରୁ ତୁ ନିଜେ ପଢ଼ୁନୁ, କୃଷ୍ଣ ଡାକୁନୁ, ତ କୃଷ୍ଣ ତ ଯେତିକି ବୁଦ୍ଧିବା ଏଇଟା ତୋର କାମ ଲାଗିବ, ଦେଖାଶୁଣା ମାଗି ଆଣିବା ତୃଣ, ସେଇଟା ତୁ ମାଗି ଆଣିବା ତୃଣ ଭଳିଆ, ତୁ କାହା କତରୁ ଶୁଣିଦେଲୁ ତୋର କହିଦେଉଛୁ, ତୋ ମୁଣ୍ଡରେ କ'ଣଟା ଅଛି, ତୋର ବୁଦ୍ଧି କସରତ କର, ଭଗବାନ ଡାକ, ପ୍ରାର୍ଥନା କର, ଉର୍ବୈଷ୍ଣବର କଥା ଶୁଣ। ଏଣୁ ତେଣୁ ଏଗୁଡ଼ା ସବୁ ଶୁଣିକି ତୁମର ଲାଭ ହେବନି, ସେଇଟା କିଛି ନାହିଁ, ନିଜେ ଭଗବାନ ପ୍ରାର୍ଥନା କର। ଆଉ ଯେ ସବୁ ଜିନିଷଗୁଡ଼ା ଏ ମୋବାଇଲ ଗୁଡ଼ାକ ବିଶେଷ କରି ଯେଉଁଟା ବ୍ରହ୍ମଚାରୀ ହେଉଛ ତୁମେ, ତୁମକୁ ଧରନି, ତୋ ବ୍ୟବହାର କେବେ ତୁମେ ଭାବନି ମୁଁ ସଂଯମ ଅଛି ବୋଲି, କେବେ ସେଥିରେ ତ ସବୁ ଅଛି, ଆଉ ନାରୀ କୁତୁରୁ ଆରମ୍ଭ କରିକି ପୁରା ନିଶା ପର୍ଯ୍ୟନ୍ତ ସବୁ ଅଛି ଏଥିରେ। ଆଉ ତୁମର କେତେବେଳେ ଗୋଟେ ଦୁର୍ବଳ ମୁହୂର୍ତ୍ତ ଆସିବ, ତୁମେ ହାତ ମାରିଦେବ ଗଲା, ସରିଥିବ ଆଉ କ'ଣ ଆସିଯିବ, କାହିଁକି ବିଷକୁ ରଖିବ? ଏଇ ଭଲ ଭଲ ଯେଉଁ ତା କଥା ଶୁଣି ମୋ ମନ ଭାରି ଦୁଃଖ ହେଇଗଲା। କ'ଣ ଦେଖ କ'ଣ ଗୋଟେ ଏତେ ସେବା ପତ୍ର ଭଲ ମନ୍ଦ କରି ମୁଣ୍ଡରେ ଗୋଟେ କ'ଣ ପଶିଯାଉଛି? ଆଚ୍ଛା, ଯେଉଁ ଉପାସନା ଗୋଟେ ବଡ଼ ଜିନିଷଟା ନା, ତାକୁ ତୁମେ ଟିକିଏ ହେଳା କରିଦେଲ, ଆଡ଼ଭାନ୍ସ ବୋଲି ଭାବିଦେଲ, କେଉଁଠି କ'ଣ କରିଦେଲ, ମାଟି ବସିବ ସାଙ୍ଗେ ସାଙ୍ଗେ। ମାୟା ମାୟା କେବଳ ଗୋଟେ ଜିନିଷ ଛକିଛି, କ'ଣ ମାୟାର କବଳ ପ୍ରୋଟେକ୍ସନ କିଏ ଦେଉଛି? କେବଳ ସେଇଟା ନା, ଆଉ ତାତେ କୃଷ୍ଣ ଭଜେ କରେ ଗୁରୁର ସେବନ, ମାୟା ଚାଲିଲେ ଛୋଟ ପାଏ କୃଷ୍ଣ ଆଚରଣ। ମାୟା କେବଳ ଦୁଇଟା ଜିନିଷ ତୁମେ ମାୟାକୁ ତରିବ, କୃଷ୍ଣ ଭଜନ କେବଳ ଢେଲା କରିବ। ଶୁଣ ମାନେ ଜପ ଆମ ଗୁରୁ କହିଛନ୍ତି ଆଉ, ଆଚାର୍ଯ୍ୟ ପ୍ରିନ୍ସିପୁଲଟା ସେ କିଏ କ'ଣ କହିବ କେତେ ଏତେ ମାଳା ଜପ କର? ସେ ଷୋଳ ମାଳ ମିନିମମ୍ କରିବାକୁ ପଡ଼ିବ, ତାପରେ ଅଧିକା ଯେତିକି ହେଉଛି ଆମେ କରିବୁ, ସେଇଟାକୁ ଧ୍ୟାନପୂର୍ବକ କରିବୁ। ତାତେ କୃଷ୍ଣ ଭଜେ କରେ ଗୁରୁର ସେବା, ଏ ଦୁଇଟା ଜିନିଷ ମାୟାକୁ ପଶିବାକୁ ଦେଉନି। ତୁମେ ଯେତେବେଳେ ସେବା ଛାଡ଼ିଲ, ଗୁରୁ ବୈଷ୍ଣବ ସେବା ଛାଡ଼ିଲ, ଆଉ ଭଜନ ଛାଡ଼ିଲ, ମାଡ଼ିବ ସେ ତୁମ ମାୟା। ମାୟା ସେତେ ଦିନ ପରେ ତୁମକୁ ଟଚ୍ କରିବ, ଯେତେବେଳେ ତୁମେ ସେବାଟାକୁ ଧରିଛ, ଗୁରୁଙ୍କ ସେବାଟା ଗୁରୁଦେବ ଦେଇଛନ୍ତି ମୋତେ ସେବାଟା, ଆଉ ନାମଟା ଦୁଇଟା, ଆଉ ସେବାଟା ଆଣେ କରୁଥିବ, ନାମଟା କରୁନଥିବ, ହବନି। ତାତେ କୃଷ୍ଣ ଭଜେ କରେ ଗୁରୁର ସେବନ, ସେବାଟା ବି ଢିଲା କଲେ ହବନି, ନାମଟା ବି ଢିଲା କଲେ ହବନି। ଦି ଜଣଙ୍କର ଆମର ଅଛି, ଦିଆଡ଼ଙ୍କର ଦିଆଡ଼ୁ ଜଗିଲା ପରେ ଯାଇକି ମାୟା ଢୁକୁନି, ନ ଢୁକିଯିବ ସେ ବୁଦ୍ଧି ଭିତରେ ପଶିଯିବ। ଆଉ ଗୁରୁ ବୈଷ୍ଣବ ସେବା ମାନେ କ'ଣ, ଗୁରୁଙ୍କ ସେବା ମାନେ କ'ଣ, ସେ କୃଷ୍ଣ ସେବା ଅନୁଗତ୍ୟରେ, ସେଇଥିରେ ଲାଗିଲା କି ତୁମେ ବଞ୍ଚିଯିବ। ନହେଲେ ତୁମେ ଭାବନି ମାୟାମୁକ୍ତ ପୁରୁଷ ହେବା ଗୋଟେ ସହଜିଆ ଜିନିଷ ନୁହେଁ, ମାୟାମୁକ୍ତ ପୁରୁଷ ମାନେ ସହଜିଆ ଜିନିଷ ନୁହେଁ, ବିଲକୁଲ ନୁହେଁ। କେତେବେଳେ କାହା ହୃଦୟରେ ଗୋଟେ ଧନ ନାରୀ ପଦବୀ ପ୍ରତି ଦୁର୍ବଳତା ଆସିବ, ଏ ଜଗତରେ କେହି କହିପାରିବେ ନାହିଁ, କେହି କହିପାରିବେ, କିଏ କହିପାରିବେ? ଘୃଣା ତ ଆକୁ କରିଦେବ, ଧନକୁ ନାରୀକି ଘୃଣା କରିଦେବ, ପଦବୀ କି ପ୍ରତିଷ୍ଠାକୁ ତୁମେ ଘୃଣା କରିପାରିବ, ସେଥିରେ ତୁମେ ପଡ଼ିଗଲ। ଭାରି ଭୟଙ୍କର ଜଗତ, ତେଣୁ କୃଷ୍ଣଙ୍କର ପ୍ରସାଦ ହେଉଛି ଆମର ଲକ୍ଷ୍ୟ। ଦେଖାଗଲା ଭଳିଆ କିଛି ହବନି, ଦେଖାଗଲା ମୁଁ ତ କେତେ ଠକିଲି ଏମିତି, ଆଉ ଭାବୁଛି ଦେଖିଲେ ହଁ ଏମିତି ଆସ ପିଲାଟା ହେଇଥିବ, ଭାରି ଭଲ ପିଲା, ଦେଖିଦେଇକି ମୁଁ ଭାବିଛୁ। ମୁଁ ଯେତେ ଜଣ ଦେଖିଛି ଶାନ୍ତ ଶାନ୍ତ ବୋଲି ଭାବେ, ମୋ ଜୀବନ ସାରା ଠକଟକିଆ ମୁଁ ଆଗେ ହେଲେ ମୁଁ ସ୍ୱଭାବ ସେ, ମୁଁ ଯାହାକୁ ଦେଖିବି ଧୀର ଚୁପଚାପ କହୁନି, ମୁଁ ଜାଣି ତା ଭିତରେ ଏଇଟା ଶୈତାନଟା ବୋଲି ମୁଁ ନିଜେ ହିଁ ଠକିଲିଣି ଜୀବନରେ 25 ବର୍ଷ ଭିତରେ ମୁଁ ଅଠକ ଦ୍ୱାରା ଆରମ୍ଭ କରି ଜୁଆଟେ ମୁଁ ଦେଖିଲିଣି ଏଇଟା ଶୈତାନ ଗୁଡ଼ାକ ନେଇ, ଆଉ କ'ଣ କରି ଦେଖା, ମୁଁ ଦେଖି ଚୁପଚାପ ସିଏ ମୋର ମୋତେ ଭଲ ଲାଗେ, ସରଳ ପିଲା ଏଇଟା ଶୈତାନଟା, କାହିଁକିନା ଏବେ ଜଣାପଡ଼ୁଥିବ ଭକ୍ତ ଭଳିଆ କିନ୍ତୁ ଢଙ୍ଗ କଲେ କ'ଣ ଏପ୍ରପାତ ଲେଖିଦେଇଛନ୍ତି ନା, ସେ ଶାନ୍ତିରେ ଥିଲା ଭଳିଆ ଆଧ୍ୟାତ୍ମିକ ମାର୍ଗରେ ଅଗ୍ରଗତି କଲା ଭଳିଆ ଲାଗୁଥିବ ନାହିଁ, କେତେ ବୁଦ୍ଧିଟା ଯୁକ୍ତ ହୋଇପାର ବାହ୍ୟସବୁରୁ ତୁମେ କ'ଣ କରିବ, କିଛି ଧରିପାରିବ, କିଏ ଧରିପାରିବ? ଆଧ୍ୟାତ୍ମିକ ମାର୍ଗରେ ଅଗ୍ରଗତି କଲାବେଳେ ଦେଖାଗଲେ ବି ସେ କଦାପି ଶାନ୍ତିରେ ନଥାଏ। କୃଷ୍ଣ ଚେତନ ସ୍ୱତଃ ପ୍ରକାଶମାନ ଏକ ଶାନ୍ତିପୂର୍ଣ୍ଣ ଅବସ୍ଥା, ସ୍ୱତଃ ପ୍ରକାଶମାନ ଗୋଟେ ସେଲ୍ଫ ଯାକୁ ମ୍ୟାନିଫେଷ୍ଟେଡ୍ ଷ୍ଟେଜ୍ଟା ନା, ଗୋଟେ ଶାନ୍ତିପୂର୍ଣ୍ଣ ଅବସ୍ଥା, ଏଥିରେ ଗୋଟେ ଦୁଃଖ ଗୋଟେ ଗୋଟେ ଚିନ୍ତା ଗୋଟେ କ'ଣ ଭଗବାନଙ୍କ ସେବା, ଆଉ ତୁମେ ଯେଉଁଟା ଭାବୁଛ ସେଇଟା ହବନି। ତୁମେ ଯେଉଁ ଭାବୁଛ ମୁଁ ଇନ୍ଦ୍ର ନିଗ୍ରହ କରିଦେବି, ଏମିତି ହେଇଯିବି ସେମିତି ହେଇଯିବି, ତାପରେ ଭଜନ କରିବି, ସେଇଟା ହୁଏନି। ତୁମେ ଭଜନ ଉପରେ ଫୋକସ୍ ଦିଅ, ସେଇଟା ତାର ଧୀରେ ଧୀରେ ସେଟା ହବ। ତୁମେ ପୂର୍ବ ସେଇ ସେନ୍ସେସ୍ ଉପରେ ସେଇ ଜିନିଷଟା କହୁଛ, ଫ୍ୟାନ୍ଟା ବନ୍ଦ କରି ଦିଆଗଲା, ସେ ଘୁରିଲେ ବି ତାର କିଛି ନାହିଁ, ତାର ତ ନାହିଁ ଆଉ, ସେ ବନ୍ଦ ହବ, ଯିବ କୁଆଡ଼େ, କନେକ୍ସନ୍ଟା ସୁଇଚ୍ ଅଫ୍ ହେଇଗଲା, ଆଉ ତା ସମୟ ଟିକେ ଲାଗିବ ଘୁରିବା। ସର୍ପର ଦାନ୍ତଟା ଭାଙ୍ଗି ଦିଆଯାଇଛି, ସେ ଦଂଶନ କରୁଛି, ରକ୍ତ ବୋହି, ରକ୍ତ ବୋହି କ'ଣ କିଛି ତୁମେ ପ୍ରତିକ୍ରିୟା କରିପାରିବେ? ତୁମେ ଆଉ ଆଗେ ଚେଷ୍ଟା କରନି ଯୋଗୀମାନଙ୍କ କରିକି ଭକ୍ତି କରି, ନାହିଁ ଆଗେ ଭକ୍ତି କଲେ ସେଇଟା ହବ, ତେଣୁ ଆମର ପ୍ରିନ୍ସିପଲ୍ ଉପରେ ଫୋକସ୍ ଦିଅ। ଆଚ୍ଛା, ଯିଏ କହୁଛନ୍ତି ଏମିତି ଭୋଜନ କରିବା, ଏମିତି ଉଠିବା, ଏମିତି ସେବା କରିବା, ଏମିତି ଜପ କରିବା, ସେ ତା ଉପରେ ଫୋକସ୍ ଦିଅ, ଫ୍ୟାନ୍ ସୁଇଚ୍ ଅଫ୍ ହେଲା। ଆଉ କୃଷ୍ଣ ଚେତନା ଏକ ସତ ପ୍ରକାଶମାନ ଶାନ୍ତିପୂର୍ଣ୍ଣ ଅବସ୍ଥା, ଏ ପ୍ରକାର ଅବସ୍ଥା କେବଳ କୃଷ୍ଣଙ୍କ ସହ ସମ୍ବନ୍ଧିତ ହେଲେ ହିଁ ମିଳେ, ଅର୍ଥାତ୍ କୃଷ୍ଣ ଭକ୍ତ ହିଁ ପ୍ରାପ୍ତ, ସମ୍ବନ୍ଧିତ ନହେଲେ ହେଇପାରିବ, ସମ୍ବନ୍ଧିତ ଗୋଟେ ହବାକୁ ପଡ଼ିବ। ପ୍ରଭୁ ମୋର ନିଜର ଭାବନା ପୂର୍ବା ସେ କଥା କହୁଛନ୍ତି, ବିଦେଶମାନଙ୍କ କଥା କହୁଛନ୍ତି, ତୁମେ କୃଷ୍ଣଙ୍କୁ ନିଜର କର, ତୁମ ହୃଦୟରେ ଗୋଟେ କ'ଣ 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 କହୁଛନ୍ତି ସେଇଟା ଗୋଟେ ରତ୍ନର ସିଂହାସନ ଭାବ, କୃଷ୍ଣ କୃଷ୍ଣଙ୍କୁ ରତ୍ନ ସିଂହାସନରେ ବସେଇଛି ହୃଦୟ, ମୁଁ ତାଙ୍କୁ ଉପାସନା କରୁ, ତାଙ୍କ ପଦଧୂତ ଗଙ୍ଗା ଜଳରେ କରିଦେଉଛି। ଭକ୍ତ ଏଭଳି ଭାବିବ ସବୁବେଳେ, କୃଷ୍ଣ ନିଜର କରିବ ନା, ଆଉ ଏଇଟା କ'ଣ ଗୋଟେ ଅନୁଷ୍ଠାନ ଭଳିଆ ଲୋକ ଚାଲି ଆସିକି ଦେଖା କରି ମୁଣ୍ଡ ମାରିଦେଇକି କ'ଣ ଚାଲିଲା, ଠାକୁର ତାଙ୍କ ରାସ୍ତାରେ ତୁମେ ତୁମ ରାସ୍ତାରେ, କି ସମ୍ବନ୍ଧ ଅଛି? ତାର ସମ୍ବନ୍ଧ ଥିବ ଦୁଇ ଦିନ ଏଠି ରହିଲେ ମଠରେ ଦେଖିବା, ଦୁଇ ଦିନ ରହିଲେ ତାଙ୍କ ମୁଣ୍ଡ ଘୁରି ନଯିବ, ଖାଲି ଦେଖାଯାଉଥିବ ଚାରିଆଡ଼େ ଅନ୍ଧାର, ଖେଳ ଅନ୍ଧାର, କ'ଣ ସେ ଘରେ କଲେ ଏ ବିଷୟରେ ମୋବାଇଲ ହେଇଗଲା ବୋଲି ଲଗେଇ ଦେଉଛନ୍ତି ଫୋନ, ଆଗରୁ କ'ଣ ସେ କୁହେ ସେ ବୁଢ଼ାଟା ଚାଲିଯିବ ବୋଲି ଗାଁ ଲୋକ ତ ସବୁ ମିଶିଲେ ତାକୁ, ଛୋଟ ବେଳର କଥା, ତାକୁ ଗାଁ ଲୋକ କହିଲେ ତୁ ଯାହା ତୁ ଖଟି ଖଟି ନାତି ନାତୁଣୀ ତାର ଗୋଟେ ଗୋଟେ ଅଫିସର ଚାକିରି କରିଥାଏ, ବାପା ଟିକେ ଚାଲ ଜଗନ୍ନାଥ ଦେଖିଦିଏ ସେ ନାଁରେ ମୁଁ ଯିବିନି, ମୋର ମୁଗ ବୁଣା ହେଇଛି ସେ ଛେଳି ଗୁଡ଼ା ପଶିବେ, ସେ ମୁଁ ମୁଗଟା ବୁଣିଛି ମୋର କ'ଣ ମିଳିବ ସେଥିରୁ, ଠାକୁର ମୁଁ ତାହେଲେ ଠାକୁର କାମ କରିଛି, ଭଗବାନଙ୍କର ସବୁଆଡ଼େ ନାହାନ୍ତି, ସବୁଆଡ଼େ ଅଛନ୍ତି, ଯେଉଁଠି ହେଲେ ସେ ପ୍ରଭୁ ଜାଣୁଛନ୍ତି, ତୁ ଯା ମୋ ମୁଣ୍ଡ ବାଣ ତାଙ୍କର କ'ଣ ଏଇ ଟିକେ ଭଗବାନ ଟିକେ ଜୀବନରେ ଗୋଟେ ମଣିଷ ଜନ୍ମ ପାଇଲା ଆଉ ଟିକେ ଜଗନ୍ନାଥ ଦେଖିବନି, ତାକୁ ନେଇକି ଗଲେ, ତାକୁ ନେଇକି ଯାଉ ଯାଉ ସେ ତା ମନ୍ଦିର ଭିତରେ ପଶୁ ପଶୁ ତାର ଏ ସରିଲା ଚାଲ ଯିବା ଚାଲ ଚାଲ ଯିବା ଚାଲ ଚାଲ ଯିବା ଚାଲ ବୋଲେ ତାକୁ ପଚାରୁଛନ୍ତି କିନ୍ତୁ କ'ଣ ତ ଜଗନ୍ନାଥ ମୋର ଜଗନ୍ନାଥ ମୋତେ ଖାଲି ମନେ ପଡ଼ୁଛି ଛେଳି କିଆର ମୋ ମୁଗ କିଆର ଛେଳି ପଶିଲାଣି ଜଗନ୍ନାଥ ତୋ ଖାଲି ମୋତେ ଖାଲି ଜମ୍ପସି ଡାକିକି ଆଣିଲାଣି ମୋତେ କିଛି ଭଲ ଲାଗୁଛି, ମୋତେ ଏଠି କିଛି ଭଲ ଲାଗୁଛି ସେ ଛେଳି କିଆର ମୋର ତ ମୁଗ କିଆର ଛେଳି ପଶିବନି ମୋତେ ଖାଲି ଜଗନ୍ନାଥ ଜଗନ୍ନାଥ ମୋ ମନ ଏଠି ମୋଟେ ଭଲ ନାହିଁ ମୋ ମନ ମୋତେ ଲାଗୁନି ମୋତେ କାହିଁ ଡାକି ତୁମେ ଏଇଭଳିଆ ମନର ଅବସ୍ଥା ଆଉ ଇଏ କ'ଣ ଖାଲି ଦେଖା ସମ୍ବନ୍ଧ ନହେଲେ ଏଇଟା ଖାଲି ଦେଖାଶୁଣା କଥା ଚାଲ ଟିକେ ବୁଲି ଆସ କ'ଣ ଚାଲ 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 ଏ ଷଣ୍ଡେ ଷଣ୍ଡେ ବୃଷ୍ଟି ହେଉନି ଦେଖୁ ନାହିଁ ଷଣ୍ଡେ ଯୋଉ ହଣ୍ଡା ବାଡ଼ା ସରିଲା ବେଳକୁ ହଣ୍ଡା ଖାଲି ସରିଲା ବେଳକୁ ଆଉ ମନ୍ଦିର ବି ଖାଲି ଏଠି ଗଲେ କୁଆଡ଼େ ଗଲେ କୁଆଡ଼େ ଦେଖ ଦେଖ କିଏ କୁଆଡ଼େ ହେ ଚାଲ 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 ତୁ ଦୌଡ଼ିବ ସବୁଆଡ଼େ ଆଉ ଆଜିକାଲି ସବୁଆଡ଼େ ଏମିତି ହେ ସମ୍ବନ୍ଧ ଆଉ ଭଗବାନ ସହିତ କିଛି ଗୋଟେ କିଛି ନାହିଁ କିନ୍ତୁ ପ୍ରଭୁଙ୍କର ଜାଗାଟା କ'ଣ କରିବା ଲୋକ ତ ବ୍ୟସ୍ତ ବ୍ୟସ୍ତବହୁଳ ଜୀବନ ପୁରା ଭୌତବାଦୀ ସହିତ ଟକ୍କର ଦେଇକି ଚାଲିବା ପାଇଁ ଚାହୁଁଛନ୍ତି କୃଷ୍ଣ ସହିତ ଯୁକ୍ତ କୃଷ୍ଣ କହିଲେ ନାସ୍ତି ବୁଦ୍ଧିର ଯୁକ୍ତ ଯୁକ୍ତଟା କେମିତି ହେବ ସମ୍ବନ୍ଧ ରଖା ହେଲା ନା ସମ୍ବନ୍ଧଟା କେମିତି ହେବ ଜୀବର ସମ୍ବନ୍ଧ କୃଷ୍ଣ ସହିତ ନାହିଁ ଜୀବର ସମ୍ବନ୍ଧରେ ଗୋଟେ ବିଘ୍ର ସହିତ ହୁଏ ଦେଖ ତୁମେ ପରୀକ୍ଷା କରିବ ମୁଁ କହିବି ତୁମେ କୃଷ୍ଣ ଚିନ୍ତା କର କ'ଣ କୃଷ୍ଣଙ୍କୁ ଚିନ୍ତା କଲେ ଦେଖିବା କେଉଁ କୃଷ୍ଣ ଚିନ୍ତା କରିବ ମୁଁ କହିବି ତୁମେ କୃଷ୍ଣଙ୍କୁ ଚିନ୍ତା କର କୁହ କାହାକୁ ଚିନ୍ତା କର ଭାବିଲେ କେଉଁ କୃଷ୍ଣଙ୍କୁ ତୁମେ ଚିନ୍ତା କରୁଛ ତୋର ଚିନ୍ତା ନାହିଁ ଆଉ ଚିନ୍ତା ଥିଲେ ସିନା କେଉଁ କୃଷ୍ଣ କୁହନ୍ତ ପାଟିରୁ ବାହାର ନେଇ କିଛି ତୁମେ କହ ଗୋଟେ ଭକ୍ତ ଭଲ ଗୋଟେ ଜଣେ ବଡ଼ ଭକ୍ତକୁ ବି କୁହ ଜଣେ ଶୁଦ୍ଧ ଭକ୍ତଙ୍କୁ ବି କୁହ ତୁ କେଉଁ କୃଷ୍ଣଙ୍କୁ ତୁମେ ଚିନ୍ତା କରୁଛ ସେ କ'ଣ କହିବେ କାହା ନାଁ କହିବେ ଜାଣିପାରୁନୁ ସେ ଜଣେ ବିଗ୍ରହ ନାଁ କହିବେ ଆରେ କୃଷ୍ଣ କେଉଁ କୃଷ୍ଣ କଥା କହିବେ ସେ କହିବେ କି ନନ୍ଦ ପୁଅ କୃଷ୍ଣଟା କାଳିଆଟା ଏମିତି ଗୋଟେ ସେ କୋଉ ବିଗ୍ରହ ନାଁ କହିବ ଗୋଟେ କୃଷ୍ଣ ମାନେ ସମ୍ବନ୍ଧଟା ଆଗେ ବିଗ୍ରହ ସେବାରୁ ଆରମ୍ଭ ହୁଏ ନା ଆଉ ବିଗ୍ରହଙ୍କ ସେଥିପାଇଁ ଆଚାର୍ଯ୍ୟ ସ୍ଥାପନ କରନ୍ତି ଭଗବାନଙ୍କର ପ୍ରଭୁଙ୍କୁ ଆବାହନ କରାଯାଏ ପ୍ରଭୁ କରୁଣାର ସେ ରୂପଟା ପ୍ରକାଶ କରନ୍ତି ଆଉ ତୁମେ ସେ ବିଗ୍ରହ ସହିତ ସମ୍ବନ୍ଧ ହେଇପାରୁ ସେଥିପାଇଁ ମନ୍ଦିରଟା କରା ହେଇଛି ସମ୍ବନ୍ଧଟା ଯୋଡ଼ିଆ ଫଳଟା ହଉ ଫୁଲଟା ହଉ ସେବାଟା କୋଟିଏ କର ଭଗବାନ ଦର୍ଶନ କର କୀର୍ତ୍ତନ କର ପ୍ରଭୁଙ୍କୁ ଏଇଟା ପ୍ରଭୁଙ୍କ ତୁମେ ଯାଇନି କେମିତି ହବ କ'ଣ ହବ ସମ୍ବନ୍ଧଟା ଆଉ ସମ୍ବନ୍ଧ ଭଗବାନ ସହିତ ସମ୍ବନ୍ଧ ଯଦି ତୁମେ କହୁଛ କେବେ କୌଣସି ବିଗ୍ରହ ସମ୍ବନ୍ଧ ବିନା ଭଗବାନ ସମ୍ବନ୍ଧ ହେଇପାରିବ ଯିଏ ବି ଦେଖ ତାର ତାର କେହି ବିଗ୍ରହ ଥିବ ତା ଆରାଧ୍ୟ ଥିବ ଆସି ତାଙ୍କୁ ହିଁ ସ୍ମରଣ କରି ସେ ସ୍ୱରୂପରେ ଯେ ରୂପେ ଚିନ୍ତୟ ଭକ୍ତ ସେଇ ରୂପେ ହଏ ଚୈତନ୍ୟ ଭାଗବତରେ କହୁଛ ଭକ୍ତ ଯେଉଁ ରୂପରେ ଚିନ୍ତା କରୁ ତାଙ୍କୁ ସେଇ ରୂପ ସେ ଚାହୁଁଛି ମୁଁ ମଦନ ମୋହନ ରୂପରେ ଦେଖିବି ସେ ମଦନ ମୋହନ ବିଗ୍ରହଙ୍କୁ ଚିନ୍ତା କରୁଛି ଆଜି ସେ ବିଗ୍ରହ ସ୍ୱରୂପରେ ଚିନ୍ତା କରୁଛି ସେ ବିଗ୍ରହ ତାଙ୍କର ଅଭିନ୍ନ କିନ୍ତୁ ତାର ତ ପ୍ରାକୃତ ଅବସ୍ଥା ଜାଣିପାରୁନି ସେ ନିଜ ମଦନ ମୋହନ ରୂପରେ ପ୍ରକାଶ ଯେ ରୂପେ ଚିନ୍ତୟ ଭକ୍ତ ସେଇ ରୂପ ଆଉ ସେତେବେଳେ ଶୁଦ୍ଧ ଭକ୍ତି ତୁମେ କରି ଜାଣିପାରିବ ବିଗ୍ରହ କେମିତି କଥା କହୁଛନ୍ତି ବିଗ୍ରହ କେମିତି ରହୁଛନ୍ତି ବିଗ୍ରହ କେମିତି ସବୁ କରୁଛନ୍ତି ଏଇ ଆମର ଶରଣାଗତି ବୃତ୍ତି ହିସାବରେ ସେ ରେସିପୋକେଟ୍ କରି ଆଜି ଭଲ ଅଛନ୍ତି କି ନାହିଁ ସୁଖରେ ଅଛନ୍ତି କି ନାହିଁ କ'ଣ ଅଛନ୍ତି ସେ ବହୁତ ଉନ୍ନତ ଜିନିଷ ସମ୍ବନ୍ଧ ମାନେ ଆଗେ ବିଗ୍ରହ ସେବାର ଆରମ୍ଭ ଆଚାର୍ଯ୍ୟ ସମ୍ବନ୍ଧ ଆଚାର୍ଯ୍ୟ ସମ୍ବନ୍ଧ କରିବେ ମନ୍ତ୍ର ଦେବେ ବିଗ୍ରହ ସମ୍ବନ୍ଧ ନା ଆଉ ସେଥିପାଇଁ ଯିବ ଉସମ ଲେଖିଲେ ପ୍ରଭୁ ସେଇଟା ଗୋଟେ ରଚନା କରୁଛନ୍ତି ଆମର କେଉଁଠି ଚୈତନ୍ୟ ଚରିତାମୃତରେ ମଧୁଲାରେ ବୋଧେ ମଧୁଲାରେ ସେ ପ୍ରସଙ୍ଗରେ ଦେଖୁଥିଲି ଯିବ ଉସମ ସେ ଜିନିଷ ଆଣିଛନ୍ତି କଳିଯୁଗରେ ଯଦି ବିଗ୍ରହ ସେବା କରିବା ଲୋକଙ୍କ ପାଇଁ ତାଙ୍କର ରୁଚି ନାହିଁ ଆଉ ଦେହ ଅତ୍ୟନ୍ତ ଦେହଧ୍ୟାସୀ ଲୋକ, ଠାକୁର ପାଇଁ ଯେମିତି ହେଲେ ଚଳିବ, ପୁଅର ପାଇଁ ଯେମିତି ହେଲେ ଚଳିବ, ନିଜ ପାଇଁ ସବୁ ଭଲ ବ୍ୟବସ୍ଥା, ଭଗବତ ପ୍ରୀତି ଗୋଟେ ନାହିଁ, ସମନ୍ତା ନାହିଁ, ସେ କ'ଣ ବିଗ୍ରହ ସେବା କରିବ? କିନ୍ତୁ ନାରଦାଦି ଋଷିମାନେ ଯଦିଓ ନାମ ଦ୍ୱାରା ସବୁକିଛି ହେଇପାରିବ, କିନ୍ତୁ ଏ ନାମ ତ କରିପାରିବେ, ତାଙ୍କ ଚିତ୍ତ ବିକ୍ଷିପ୍ତ, ସେ ଲେଖିଲେ ବିକ୍ଷିପ୍ତ ଚିତା ନାମ, ଚିତ୍ତ ଭାରି ବିକ୍ଷିପ୍ତ, ଆଉ ସଂସ୍କାର ଭଲ ନାହିଁ, କଦର୍ଯ୍ୟ ସେ ଲେଖିଛନ୍ତି, କଦର୍ଯ୍ୟ ସ୍ୱଭାବ ଆଣ ଯୁବକ ସମୟରେ, କଦର୍ଯ୍ୟ ସ୍ୱଭାବ ସବୁ ନାମଟା କ'ଣ କରିବ? ସେଥିପାଇଁ ନାରଦାଦି ଋଷିମାନେ ଏ ପଞ୍ଚରାତ୍ର ବିଧାନଟା ଦେଲେ, କାହିଁକି ଏଥିରେ ଶୌଚତା ଅଛି, ଠାକୁର ନ ରହିଲେ ମଠଗୁଡ଼ାରେ ଉଠିବେ କେତେବେଳେ? ହଁ, ବିଗ୍ରହ ନ ରହିଲେ କିଏ ମଙ୍ଗଳାରେ ତ ନାହିଁ, ଆଉ ଉଠ ଯେତେ ଯିଏ ଯାହା ଉଠୁଛ ଉଠୁଛ, କାମଟା ତୁମ ସେବାଟା ତୁମେ କର, ଖା ପି ରୋଷେଇ କର, କିଏ ବି କ'ଣ ଯାଅ, ଭଲ କଦର୍ଯ୍ୟ ସ୍ୱଭାବ, ସେ ରେଗୁଲେଟିଭ୍ ହେଇପାରିବେ ନାହିଁ, କେବେ ହେଇପାରିବେ? ଜାଣିକି ଆଚାର୍ଯ୍ୟ ଯଦି ଆଚାର୍ଯ୍ୟ ମାନେ ନାରଦାଦି ଋଷିମାନେ କଳିଯୁଗରେ ନାମ ସହିତ ଏ ବିଗ୍ରହ ସେବାକୁ ଆଡପ୍ଟ କରିଛନ୍ତି, ଯାହାଦ୍ୱାରା ଜଣଙ୍କର ଶୌଚତା ରହିବ, ଜଣଙ୍କର ସମ୍ବନ୍ଧ ଜ୍ଞାନ ଆସିବ, ତୁମେ କହିବ ହରେ କୃଷ୍ଣ ହରେ କୃଷ୍ଣ, କୃଷ୍ଣଙ୍କୁ ସିନା ନିଜ ଘରେ ତୁମ ନାମଟା କରିବ, ତ ସଂସ୍କାରଟା ତ ପ୍ରବଳ ନାହିଁ, ତୁମେ କୃଷ୍ଣଙ୍କୁ ନିଜେ କରିପାରିବ, ଯାହାକୁ ସିଏ ଯାହାକୁ ତୁମେ ନିଜର କରିପାରିବ, ତୁମେ ଡାକିବ କେତେ ଦିନ, କେତେ ଦିନ ଡାକିବ କହୁନା, ଯାହା ତୁମ ସମ୍ବନ୍ଧ ତୁମେ କେତେ ଦିନ ଡାକିବ, କାହାକୁ ଡାକୁଛ ତୁମେ? ଏଇ ବାବୁ ଲାଗୁଛି ତେଲେକି ଡାକନ୍ତି, ବାବୁ ରେ ଡାକି ତୁମେ ମଣ୍ଟୁ ଆରେ ଇଏ ଡାକିବ, ଶୁଣେ କି ମୁଁ ଡାକୁଥିବ, ସେପଟେ ପୁରା ଗେଲେକି ପୁରା ଡାକିବ, କାମ ଅଛି ନା ବାବୁ, ବାବୁ ଟିକେ ଆରେ ଆରେ ମୁଁ ଟିକେ ଛାଡ଼ିଦେବୁ ଟିକେ ରେ, ଏ ସମ୍ବନ୍ଧଟା ଦେଖ ତୁମେ ତୁମ ଅନ୍ତର ଭିତରେଟା କେମିତି ଗୋଟେ ଚାଲିଲାଛି, ପୁଅ ଟିକେ ଆଇଲୁ ରେ, ଝିଅ ଟିକେ ଆଇଲୁ ରେ, ସମ୍ବନ୍ଧଟା ହେଇଯାଉଛି ବୋଲି ପଟକି ଗୋଟେ ଭିତରେ, ଆରେ ସେ ନାମଟା କଲେ କେତେ ଆନନ୍ଦ ଲାଗୁଛି, ସେଟା ଭଗବାନଙ୍କ ନାମ କଲାବେଳକୁ କାହିଁ ଆନନ୍ଦ ଲାଗୁନି ଆମକୁ? ସମ୍ବନ୍ଧ ନାହିଁ, ଏଇ ଭଗବତ ସମ୍ବନ୍ଧ ଆଣିବା ପାଇଁ ଏତେ ପ୍ରକାର ବିଧାନ କରାହେଲା, ଦୀକ୍ଷା ନିଅ, ମନ୍ତ୍ର ନିଅ, ଦାସ ହେଲ, କୃଷ୍ଣଙ୍କର ସେବା କର, ହରିକଥା ଶ୍ରବଣ କର, ନାମ ଜପ କର, କେବଳ ଖାଲି ଭଗବାନ ସହିତ ସମ୍ବନ୍ଧ ହେବା ପାଇଁ, ଆମେ କୃଷ୍ଣଙ୍କର ଏତିକି ବୁଝିବା ପାଇଁ କାଠିକର ପାଠ ହେଇଯାଉଛି, ତୁମେ ସଂସାରର ନୁହଁ, ତୁମେ କୃଷ୍ଣଙ୍କର, ତାପରେ ତୁମେ ଗୋଟେ ନାମ କରିପାରିବ, ଆନନ୍ଦ ନାମ କ'ଣ ଆଉ ଟାଣି ଘୋଷେରେ ଖାଲି ମୁଣ୍ଡ ଲଗେଇବା କଥା ଆଉ, ମାଳିଟା ସେ ଯେଉଁ ସାକ୍ଷୀମାଳାକୁ ଦେଖି ଦେଖି ଚାଳିଶିଆ ହେଇଯିବ, ସାକ୍ଷୀମାଳାକୁ ଦେଖି ଦେଖି ଚାଳିଶିଆ ହେଇଯିବ ଲୋକର, ଦଶ ଥର ଖାଲି ମାଳି, ଏଇଟା ସବୁ ବିକ୍ଷେପ ଭକ୍ତିଠାକୁ ଲେଖିଛନ୍ତି, ଆଉ ବାରମ୍ବାର ମାଳିକି ଟେକିବା, ସେ କେତେବେଳେ ସରିଗରି ଖାଲି ସେ ଖାଲି ଖାଲି ଟେକିଥିବି, ଆଉ ଖାଲି ହାତ ମାରିଥିବି, ଏଇଟା ହାତ ମାରିବାରେ କ'ଣ, ତୁମେ ମାଳା ଜପ କରି ଜାଣିଦେବ କେତେ ମାଳ ମରା ହେଲାଣି, ସେ ମାଳା ଧରିକି ଜାଣିଦେବ, ଏତିକି ଘଣ୍ଟା ଏତିକି ସମୟ ଏତିକି ମାଳା ହେଇଥିବ, ଆଉ ଦେଖୁଛ କ'ଣ, ଆଉ ଚିତ୍ତର ସମୁଦ୍ର ପ୍ରଭୁଙ୍କ ସହିତ ହେଇପାରୁନି, ଆଉ ଭଗବାନ ସହିତ ସମୁଦ୍ର ଟାଣି ଘୋଷାରି କେତେ ଦିନ ତୁମେ କ'ଣ କରିବ? ସେଥିରେ ବିଘ୍ନ ରଖାହେଲା ମନ୍ଦିର ସେବାଟା ଯୋଉ କହୁଛନ୍ତି ନା, କାହିଁ କ'ଣ କଥା, ତୁମେ କଥା କ'ଣ ଶୁଣ, ଯେତେ କଥା ଶୁଣ ଯାହା କର, ଦୁଇଟା କୋଲାବରେସନଟା ଦରକାର, ଏଣେ ସେବାଟା ଦରକାର, କଥାଟା ଦରକାର, ଏବଂ ନିଜ ଜପଟା ଦରକାର, ତିନିଟା ଜିନିଷ ହେଲେ ତୁମର ଗୋଟେ ତିନିଟା ଯଦି ଷ୍ଟ୍ରିକ୍ଟଲି ତୁମେ ପାଳନ କଲ, ତୁମର ଗୋଟେ ଆସିବ ସମ୍ବନ୍ଧ ଜ୍ଞାନ, କନସିୟସନେସ୍ ଆସିବ, ତୁମେ କିଛି ଭଗବାନ ପାଇଁ ସେବା କରିବାକୁ ପଡ଼ିବ, କୃପା ପାଇଲ, ଏଣେ ହରିକଥା ବି ଶୁଣିବାକୁ ପଡ଼ିବ, ଆଉ ନିଜ ଜପ ସାଧନ କରିବାକୁ ପଡ଼ିବ, ତିନିଟା ଜିନିଷ, ତାହେଲେ ଇନ୍ଦ୍ରିୟ ଗୁଡ଼ାକ ସେବା କରିବା ଦ୍ୱାରା ଇନ୍ଦ୍ରିୟ ଶୁଦ୍ଧ ହେବେ, ଅପରା ଭକ୍ତି କୃଷ୍ଣଙ୍କର କୃପା ଟିକେ ପାଇବ, ଆଉ ଗୁରୁଙ୍କର ଦେଖୁନ ଆମ ଗୁରୁବାସ୍ତର କ'ଣ ଲେଖିଲେ, ଶ୍ରୀଗ୍ର ଆରାଧନା ନିତ୍ୟ ନାନା ଶ୍ରୀଙ୍ଗାର ତନ ମନ୍ଦିର ମାର୍ଜନା ଯୁକ୍ତାଶ୍ୟ ଭକ୍ତାଶ୍ୟ ନିୟୁଞ୍ଜତ ଉପି, ନିଯୁକ୍ତ କରିବେ ସବୁ ସମ୍ବନ୍ଧ ଜ୍ଞାନ ନଣ ସେ କ'ଣ, ସେ ପୁରା ଗଲା ତା ସେ ସଂସାର କାମ ଖଟିବ, ଆଉ କ'ଣ ସେ ତାକୁ ଯଦି ଭଗବାନ କାମ ନ ଲଗେଇବ, ସେ ତାର ମନ୍ତ୍ର ନେଇଥିବ, ତାର ଏଇ ଯେମିତି ଛାଟି ପିଟି ହଉଛ, ସେଠି କ'ଣ ସେ କ'ଣ କରିବ, କ'ଣଟା କରିବେ, ସେ କିଛି କରିବେନି, ସେଇ କର, ସେଠି ମୁଁ ମନ୍ଦିର ଆଉ ଗୋଟେ କରିବି ମଠ, ହବ ଏଇଟା ତୁମେ କ'ଣ କରିବ, ମୁଁ ତ ଖୋଲି କହିଦେଉଛି, ଆଉ ଭଗବାନ ପାଇଁ ନକଲେ ତୁମେ ବସିକି ରହିପାରିବ, ତୁମର କର୍ମ କରିବାର ଇଏ ଅଛି ନା, ତୁମେ ନିଜ ପାଇଁ କରିବ, ଆଉ ଯାହାର କର୍ମ କରିବାର ପ୍ରବଣତା ଅଛି ସେ ତ ପ୍ରଭୁଙ୍କ ପାଇଁ ନକଲା, କାହା ପାଇଁ କରିବ, ଆଉ ନିଜ ପାଇଁ କର, ନିଜ ପାଇଁ କରିବ, ନିଜ ସୁଖ ଦୁଃଖରେ ଘାଣ୍ଟି ହବ, ସେଥିପାଇଁ ସମ୍ବନ୍ଧଟା ବଡ଼, ସେବାର ସେବାଟା ତୁମକୁ କରିବାକୁ ପଡ଼ିବ, ଆମର ଏଇଟା ସେବା ଅନୁଷ୍ଠାନଟା, ଆଉ ନ ତୁମର ମଙ୍ଗଳ ହେଇପାରିବନି, ତୁମେ ଭଜନ ନଦୀ ଲୋକ ତୁମେ ଭଜନ ଭଜନ କିଛି କରିପାରିବନି, ସେ ମାୟା ସଂସାର ରହିବ, ପିଲା ଛୁଆ ସେ ଘର ଦ୍ୱାରା ଟଙ୍କା ପଇସା ମୋର ମୋର ଆଜ୍ଞା ଏମିତି ହେଲା, ମୋର ଆଜି ସେମିତି ହେଲା, ଖାଲି ସେଇଥିରେ ଘାଣ୍ଟିବ, ସେଇଟା ଘାଣ୍ଟିବ ନାଇଁ, ସେଇଟା ତୁମକୁ ହେଇପାରିବନି, ଜିନିଷକୁ ତୁମେ ଭଜନ କରିପାରିବ, ମାୟାମୁକ୍ତ ହେଇପାରିବନି ତୁମେ, ସେ ଦାସ ଦାସ ସ୍ଥିତିରେ ତୁମେ ବଜାୟ ରଖିପାରିବ। ସେଥିପାଇଁ ପ୍ରଭୁ ସେ ଭାବାର୍ଥ ସେଟା ଲେଖିଲେ, ଭଗବାନ ସହିତ ସମ୍ବନ୍ଧିତ ତୁମେ ନ ହେଇପାରିଲେ ଭଲ କଥାଟି, ସୁନ୍ଦର କଥା ନାହିଁ। କୃଷ୍ଣ ଚେତନା ଏକ ସ୍ୱତ ପ୍ରକାଶମାନ ଶାନ୍ତିପୂର୍ଣ୍ଣ ଅବସ୍ଥା, ଏ ପ୍ରକାର ଅବସ୍ଥା କେବଳ କୃଷ୍ଣଙ୍କ ସହ ସମ୍ବନ୍ଧିତ ହେଲେ ହିଁ ମିଳେ। ଭଗବାନ ସହ ସମ୍ବନ୍ଧିତ ନ ହେଇପାରିଲେ କେମିତି ହେବ? ଅର୍ଥାତ୍ କୃଷ୍ଣ ଭକ୍ତ ହିଁ ପ୍ରାପ୍ତ ହୁଏ। ଆମେ ସମ୍ବନ୍ଧ ଗୋଟେ ସ୍ଥାପନ କରିବାକୁ ପଡ଼ିବ ନା ଭଗବାନ ସହିତ, ତାଙ୍କୁ ସୁଖ ଦୁଃଖ କୁହ, ତାଙ୍କ ପାଇଁ କିଛି ଗୋଟେ କର, ତାଙ୍କୁ ଚିନ୍ତା କର, ତାଙ୍କୁ ସବୁବେଳେ ଯାହା ହେଲା ତାଙ୍କୁ ଜଣା। ବିଗ୍ରହ ସହିତ ସମ୍ବନ୍ଧ ସ୍ଥାପନ କରିବାକୁ ପଡ଼ିବ କୃଷ୍ଣଙ୍କ ସହିତ। କୃଷ୍ଣ ମାନେ ତ ବିଗ୍ରହ, ଆଗକୁ କୃଷ୍ଣ ତୁମେ ଚିନ୍ତା କରିପାରିବ ନା କ'ଣ? ଆଚାର୍ଯ୍ୟଙ୍କର ଶ୍ରୀ ବିଗ୍ରହଙ୍କୁ ତୁମେ ଚିନ୍ତା କରିବ, ପ୍ରାର୍ଥନା କରିବ, ଆସେ ଯେ ରୂପେ ଚିନ୍ତା ଭକ୍ତ ସେ ରୂପେ ହୁଏ। ତ ଯେଉଁଭଳି ଚିନ୍ତା କରିବେ ସେ ତୁମ ସାଙ୍ଗେ ସାଙ୍ଗେ ଶିବ କାଟି କରିବ। ଏଇଟା ଆମର ନାସ୍ତିର୍ବୁଦ୍ଧିର ଅଯୁକ୍ତ ସେ ନଚଯୁକ୍ତ ଭାବନା। ସେ ସେ ଗୁରୁଦେବ ସେ କଥା କହୁଥିଲୁ ଭୁଲିଗଲି, ଗୁରୁଦେବ ସେ କହୁଥିଲେ ତୁମେ ତୁମେ ଏଟା ସବୁ ନିଦ ଲାଗିବ, ଇଂଲିଶରେ କୁହନ୍ତୁ ତୁମେ ସବୁ ଶୋଇବ। ତ ଜପ କଲାବେଳେ କମସେ କମ୍ ରାଧାକୃଷ୍ଣଙ୍କର ଫଟୋ ରଖ, ମହାପ୍ରଭୁଙ୍କର ଫଟୋ ରଖ, ସେଇଟା ଦେଖିକି ତୁମେ ଜପ କର। ଚାହିଁଲେ ଆଉ ଆଖି ତୁମେ କହିବ ଆଖି ବୁନ୍ଦିକି ଧ୍ୟାନ କରିବ, କିଛି ଧ୍ୟାନ ନାହିଁ, ଧ୍ୟାନ ହବ ଏକ ନିଦ୍ରା ଦେବେ ଆସିବେ, ତୁମେ ଧ୍ୟାନ ଭାଙ୍ଗିଦେବେ। ଗୁରୁଦେବ କହୁଛନ୍ତି ତୁମେ ରାଧାକୃଷ୍ଣଙ୍କର ଫଟୋ, ଗୋନିତାଙ୍କର ଫଟୋ ରଖ, ଆଖି ତୁମେ ଜପ କର। ସମ୍ବନ୍ଧଟା ଭଗବାନ ସହିତ ଆଗେ ଗୋଟେ କର, ତାପରେ ସମ୍ବନ୍ଧଟା ଠିକ୍ ହେଇଗଲେ ପ୍ରୀତି ଲାଗିବ, ପ୍ରଭୁଙ୍କ ପାଇଁ କରିବା ପାଇଁ ଇଚ୍ଛା ଲାଗିବ। ପ୍ରଥମେ ସେବାଟା କଷ୍ଟ ଲାଗେ, ସମ୍ବନ୍ଧ ହେଇନି ବୋଲି ସେବାଟା କଷ୍ଟ ଲାଗୁଛି। ଘର କାମ କ'ଣ କଷ୍ଟ ଲାଗୁଛି? ଘର କାମ କଷ୍ଟ ଲାଗୁଛି? ଖୁସି ଲାଗିବ ନା, ଘର କାମଟା ମୁଁ କରୁଛି ଆଉ, ଘର କାମ ତ କାହିଁ କଷ୍ଟ ଲାଗୁନି, ଏଇଟା କାହିଁ କଷ୍ଟ ଲାଗୁଛି? ସମ୍ବନ୍ଧଟା ହେଇନି, ସମ୍ବନ୍ଧଟା ଭଗବାନ ତୁମେ ଖାଲି ଭାରି ଭାରି ସେବାଟା ଭାରି କଷ୍ଟ ଲାଗିବ। ଏ ଖଟିବି କେତେ ମୁଁ ଏଠିକି ଖଟୁଛୁ, ଏଠି ମାୟାର ଖଟି ଖଟି ତୋର ଯାଇଥାନ୍ତା, ତୋର ହାଡ଼ ପିଞ୍ଜରା ସୁଯାଇଥାନ୍ତା। ଆଇ ସେ କହିବ ଏତେ ମୁଁ କ'ଣ ସେବା କରିବି, ଏଇଟା କ'ଣ କରିବି? ବାବା କରିବୁ ତ ମାୟା ତ ଧରିବ, ଯିଏ ସେବାପତ୍ର କରିବନି କୃଷ୍ଣ ସମ୍ବନ୍ଧ ହେଇନି ତୁମେ ଭାବୁଛ ଭଜନ କରିଦେବ? ବାବା ଯିଏ କରିବନି ତୁମେ ତୁମକୁ ଭଜନ କରିଦେବ? ତୁମ ମୁଣ୍ଡ ଭିତରେ ମାୟାଟା ପଶିଛି, ହେ କୁଆଡ଼େ ଘୁରି 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 ବାବା ପଡ଼ିବ, କେଉଁ ଦୁର୍ବଳ ମୁହୂର୍ତ୍ତ ଆସିବ ଗଲା। ଏଇଟା ବଡ଼ ସାଇନ୍ସ ମୁମେଣ୍ଟଟା, ଏଇଟା ସାଇଣ୍ଟିଫିକ୍ ମୁମେଣ୍ଟଟା, ଏଇଟା ଗୋଟା ବୈଜ୍ଞାନିକ ଜିନିଷଟା ଆଉ। ତୁ କେବେ ତୁମ ଆଇଡିଆଲି ବସିବାକୁ ଦିଆଯିବନି, ପୁରା ସିଧା ଗୁରୁଦେବ ଥିଲାବେଳେ ସେ ସ୍ୱୟଂ ପ୍ରଭୁ ଜାଣିଛି, ଆମର ସ୍ୱୟଂ ମହାରାଜ ଟେମ୍ପଲ୍ କମାଣ୍ଡର ହେଇଥିଲେ ନା କ'ଣ? ମୋ ସହିତ ତାଙ୍କୁ ଟେମ୍ପଲ୍ କମାଣ୍ଡ, ମାନେ ସେ ତ ପୁରୁଣା କାଳିଆ ଲୋକ, ହେଡ଼େ ଗାଁ ଲୋକ, ସେ ସବୁ ହାଙ୍କିପାରି ଏ ଆସରେ ନାମ କରେ ଏଇଆ କରେ ତା କରେ। ମୁଁ ସେ ଶୁଣୁଥିଲି ତାଙ୍କୁ କହୁଥିଲେ, ସେ ସ୍ୱୟଂ ମହାରାଜ ମୋତେ କହିଛନ୍ତି ନିଜେ, ଗୁରୁଦେବ ମୋତେ କହିଲେ କିରେ ଏତେ ଏମାନେ ସବୁ କରୁଛନ୍ତି କ'ଣ, ବସୁଛନ୍ତି କ'ଣ? ଆମର ଏଇସବୁ ମନ୍ଦିର କନଷ୍ଟ୍ରକ୍ସନ୍, ତାଙ୍କୁ ସେ ଲେବର କାମରେ ଲଗାଅ, ଆମ ପଇସା ରହିବ, ବସିବାକୁ ଦିଅନି ତାଙ୍କୁ, 24 ଘଣ୍ଟା ଯଦି ଖଟେଇବ ତାଙ୍କୁ। ଗୁରୁଦେବ ଡାଡ଼ କହୁଥିଲେ ତ ଛଡ଼ାବ ତାଙ୍କୁ ସବୁ, ଗୋଟେ ଛୁଆ କିଏ ଆସୁଥିବ ଆମ ଆମ ବେଳେ ମୁଁ ଦେଖିଛି ଆଉ, ଯଦି କେହି ଏଇ ଲିମ୍ବ ଗଛ ଗୋଟେ ଥାଏ, ଲିମ୍ବ ଗଛ ମଝିରେ ଗୋଟେ ଲିମ୍ବ ଗଛ ଥାଏ, ସେଠି କଦମ ଗଛ ଥାଏ, ଲିମ୍ବ ଗଛ ପାର ହେଇକି ଏପଟକୁ ଆସିଲା, ଗୁରୁଦେବଙ୍କ ଆଖି ପଡ଼ିଗଲା ଟେମ୍ପଲ୍ କ'ଣ ଡାକି କିରି, ସେ ପିଲାଟା କ'ଣ ଢଙ୍ଗର ଢଙ୍ଗର ହେଇକି ବୁଲୁଛି ପୁରୁଣା କାଳ ଲୋକ ତ, ଗୁରୁଦେବ ମାଷ୍ଟର ମାଷ୍ଟର ତାଙ୍କର ମାଷ୍ଟର ଛୁଆଟି ବୋଲୁଛି, ମାଷ୍ଟର ନା ସେ ଗୁରୁ ଆଉ କ'ଣ? ମୁଁ ଦେଖୁଛି କାରଣ ଗୁରୁଦେବ ଥରେ ଥରେ ଦେଖିଦେବେ, ତାପରେ କହିଦେବେ ଏହାର କି ସେବା ନାହିଁ ଆଉ। ଟେମ୍ପଲ୍ ଡାକି କରେ ପିଲାଟା ମୁଁ କ'ଣ ଦେଖୁଛି ଡେଲି ଢଙ୍ଗର ଢଙ୍ଗର ହେଇକି ବୁଲୁଛି, ତାକୁ ସେବା କି ତାର ନାହିଁ କି? କାହାକୁ ଦେଖିବନି ଫେରକୁ ସେପଟେ ବୁଲୁଥିବ, ବୁଲିଲା ମାନେ ସେ କଥା ମୁଣ୍ଡରେ କ'ଣ ପଶିଲା ମାୟାକୁ ଯିବ? 24 ଘଣ୍ଟା ତାକୁ ଏନ୍ଗେଜମେଣ୍ଟ ଦରକାର, ତା ସମ୍ବନ୍ଧଟା ଆସିବ କୃଷ୍ଣଙ୍କ ସହିତ ଆଉ। ଆଚ୍ଛା ସେମାନେ ଭାରି ଷ୍ଟ୍ରିକ୍ଟ ନା, ଏ ଜିନିଷ ପ୍ରିନ୍ସିପଲ୍ ଉପରେ ବହୁତ ଷ୍ଟ୍ରିକ୍ଟ। ଆଜିକାଲି ଛୁଆଙ୍କୁ କହିଲେ ସେ ଦୁନିଆ ସେ କ'ଣ ବାଁ ବୁଲାଉଛନ୍ତି ମ, ତାକୁ ତୁ କହିବ ସେ ସେବାପତ୍ର କଥା କହିବ, ମୁଁ ପ୍ରିଚିଂ କରୁଛି କର ବାପା, କେତେ ପ୍ରିଚିଂ କରିକି ତୋ ମନକୁ ପ୍ରିଚିଂ ତୁ ଆଗେ କର, ତୁ ବାହାରକୁ କ'ଣ ପ୍ରିଚିଂ କରୁଛୁ? ଯିଏ ପ୍ରଚାର କରେ ସେଟା ମନକୁ ଆଗେ ପ୍ରିଚିଂ କରେ, ବାହାର ମନକୁ କ'ଣ ବୁଝୁଛୁ ଜମା? ତ ନିଜ ମନକୁ ବୁଝାଉନି, ଯେତେ ଆଚାର୍ଯ୍ୟ ସେ ଆଗେ ମନ ଶିକ୍ଷା ଲେଖିଛନ୍ତି, ତୁମେ ଆଗେ ମନ ଶିକ୍ଷା ଲେଖ ତାପରେ ପ୍ରଚାର କର। ତୁମ ମନକୁ ଆଗେ ସଜାଉ ନା, ତୁମ ମନ କେତେ କୃଷ୍ଣଙ୍କୁ ଚିନ୍ତା କରୁଛି, ତୁମେ ଗୁରୁ କୃଷ୍ଣ କେତେ ଭଲ ପାଉଛ, ତୁମ ପ୍ରଭୁଙ୍କ ପାଇଁ କ'ଣ କରୁଛ, ତୁ ସେଇଟା ଆଗେ ଚିନ୍ତା କର। ଯେତେ ଆଚାର୍ଯ୍ୟ ସେମାନେ ମନ ଶିକ୍ଷା ଲେଖିଛନ୍ତି, ତାଙ୍କ ମନକୁ ଶିଖେଇଛନ୍ତି, ତୁମେ ଅନ୍ୟ ମନକୁ ହିଁ ଶିଖିବା ପାଇଁ ଚେଷ୍ଟା କରୁଛ। ଶୁଖିଲା କଥା ମୋତେ ପ୍ରିଚିଂ ଫ୍ରିଚିଂ କଥା କୁହନି, ତୁମେ ବଞ୍ଚିପାରିବନି, ତୁମେ ସିଧା ଆଚାର୍ଯ୍ୟଙ୍କ ଉପାସନା ସେବାରେ ଲାଗିକି ରୁହ, ବଞ୍ଚିଯିବ ନା, କେତେବେଳେ ଦୁର୍ବଳ ମୁହୂର୍ତ୍ତ ଆସିବ? ଆମେ ଆଖି ଆଗରେ ଦେଖିଲୁ ଖସି ପଳେଇଲେ ଆଉ, 50 ବର୍ଷ ବୟସରେ ଖସି ପଳଉଛନ୍ତି, ସେ କ'ଣ ଛୋଟିଆ ଭକ୍ତ ସବୁ ଥିଲେ କି? ଭଲ ଭଲ ଭକ୍ତ, କିନ୍ତୁ କିଛି କରିହବନି,
ଯେତେବେଳେ ଆଚାର୍ଯ୍ୟ ପିଲିଶ୍ରୁ ଟିକେ ଡାଇଭର୍ଟ କଲ, କେବେ କାଲି ବି କାହାର କ'ଣ ଅବସ୍ଥା ହେବ କିଛି କହିପାରିବେନି। ପ୍ରଭୁପାଦ କାଲା କୃଷ୍ଣ ଚରିତ୍ର ପ୍ରଭୁପାଦ ସେଇଟା ଲେଖିଛନ୍ତି, କେବେ କେତେବେଳେ ଖସି ପଳେଇବ କି ହିସାବ ନାହିଁ। ଏଇଟା ମାୟା ଜଗତ, ମାୟା ବହୁତ ପ୍ରବଳ। ମହାପ୍ରଭୁଙ୍କ ପାର୍ଶ୍ୱରୁ ଟାଣି ପଳେଇଗଲା, ମହାପ୍ରଭୁ ଦେଖେଇଲେ ଆମର ଇଣ୍ଡିପେଣ୍ଡେଣ୍ଟ ଅଛି, ସ୍ୱତନ୍ତ୍ରତା ଅଛି। ଯେତେବେଳେ ଆମେ ସ୍ୱତନ୍ତ୍ରତାକୁ ଅପବ୍ୟବହାର କରିବା, ଟିକେ ଆଚାର୍ଯ୍ୟ ପିଲିଶ୍ରୁ ଡାଇଭର୍ଟ କରିବା, ଟାଣି ପଳେଇବା ମାୟା। କେହି ଏଠି ସୁରକ୍ଷିତ ନୁହଁ, କାରଣ ମୁଣ୍ଡ ଗୁଞ୍ଜିକି ସେଇଟା ହଉଛି ଆମର ବଳ। ସମୁଦ୍ର ଗୁରୁଙ୍କ ସହିତ ସମ୍ବନ୍ଧ ରଖିଛ, ଭଗବାନ ସହିତ ସମ୍ବନ୍ଧ ରଖିବା ପାଇଁ। ବାବୁଳା ଗୁଡ଼େ କୁହନ୍ତି ଓଡ଼ିଆରେ, ବାବୁଳା ଭଳିଆ ବୁଦ୍ଧି ତୁମର ହେଇଯିବ, ଆଜି ଏଇଟା କରିବ, କାଲି ସେଟା କରିବ, ସେଠି ସେଟା କରିବ। ହଁ, ମୁଁ ତ କରୁଛି ପୂଜା, ସେଥିପାଇଁ ଆଚାର୍ଯ୍ୟ ଉପାସନା ରଖା ହେଲା, ତୁମକୁ ପଦ୍ଧତି ଦେଖା ହେଲା, ଏଇ ପଦ୍ଧତିରେ ଯାଅ, ସମ୍ବନ୍ଧ ସ୍ଥାପନ କର ଭଗବାନ ସହିତ। ହରେ କୃଷ୍ଣ, ଜୟ ଭଗବତ ଗୀତା କି ଜୟ। ଶ୍ରୀ ପ୍ରଭୁପାଦ ଗୁରୁଦେବ କି ଜୟ। ନିତା ଗୋପାଳ।